ॐ नमो भगवते वासुदेवाय। श्रीमद्भागवतं दशम स्कंद अठावन अध्याय श्लोक 21। नान्यं पतिं वृणे वीर नान्यं पति वृणे वीर तामृते श्रीनिकेतनम् तामृते श्रीनिकेतनम् तुष्यतां मे स भगवान् तुष्यतां मे स भगवान् मुकुन्दो नाथ संश्रयः मुकुन्दो नाथ संश्रयः। नानं पतिं वृणे वीर तामृते श्रीनिकेतनम् तुष्यतां मे स भगवान् मुकुन्दो नाथ संश्रयः। नानं पतिं वृणे वीर तामृते श्रीनिकेतनम् तुष्यतां मे स भगवान् मुकुन्दो नाथ संश्रया। वीर तामृते श्रीनिकेतनम् तुष्यतां मे स भगवान् मुकुन्दो नाथ संश्रयः। नानं पतिं वृणे वीर तामृते श्रीनिकेतनम् तुष्यतां मे स भगवान् मुकुन्दो नाथ संश्रयः। नानं पतिं वृणे वीर तामृते श्रीनिकेतनम् तुष्यतां मे स भगवान् मुकुन्द नाथ संश्रयः। हरे कृष्ण अपस्त भक्त सदानंद मातृबंध आपण मान को आम भागवत कथा को नहीं जावा बर्तमान ये कथा चलती इंद्रप्रस्थ जमुना नदी तटे जमुना नदी रे पाखे सीटी लीला चलती गत काली आम जो सकाल कथा विश्राम देते सीट कथ आरंभ कालिंदी कहते कालिंदी कहते जमुना को मध्य कालिंदी कह जाए से मध्य नदी एवं सी मध्य जड़े स्त्री दुई भाग रही आम शुणा जी तेणु से नदी कहते गत काली कौन ना अर्जुन जो प्रश्न पचारे तुम्हें किए का तं कश्यासी सुश्रोणी कुतो बा किं चिकित्सी मान्य तांग पतिमिछंती सर्वकथ शोभने। ये श्लोकटी आम आलोचना करुचे तार उत्तर भगवान ये जो प्रश्नर उत्तर रे कालिंदी देवी कहते भगवान भावी पत्नी तेणु से कहते गत काली आम शुणुले केमी से कहला हम देवस्य सवितुर्दुहिता पतिमिच्छति विष्णु वरेण्यं वरदं तपः परमास्थित परमास्थित। तेणु आज बर्तमान शुणा से कहते तीनोटी श्लोक से उत्तर देवे से कह नान्यं पतिं वृणे वीर अर्जुन को संबोधन कर वीर वीर कहले कौन नान्यं पतिं वृणे वीर हे वीर मु अन्य कौन सी पति को वृणे मान वरण करने चाहूना अन्य पति वृणे वीर कहीं कहले जी कहते जो पूर्व श्लोक कहले मु विष्णु को चाहूँगी वीर वरण्य करने चाहूँगी काले अर्जुन चिंता करेंगे आउ किए हेल्ले चलो ना आउ किए हेल्ले चलो ना न अन्य पति वृणे वीर आउ मु क्या चाहूना एमती कि तुमको मत चाहूना। हाँ अर्जुन मध्य भगवान भाई रही सी मत कृष्ण हाँ वीर कहार उद्देश्य हूँ सीटा वीर कहार उद्देश्य हूँ मुझे विष्णु को पति रूप से चाहवापी तेणु तुम मत चाहब ना तुम वीर वीर कहले किए साधारण लोक मैंने वीर भाविले कौन भावती ନା ବହୁତ ଯୋଦ୍ଧା ଯେଉଁମାନେ ବୀର ସେମାନେ ହେଉଛନ୍ତି ବୀର ବୋଲି କୁହାଯାଏ। କିନ୍ତୁ ପ୍ରକୃତ ବୀର ହେଉଛନ୍ତି ଯିଏ ମାୟାକୁ ଯିଏ ଦମନ କରିପାରିବ ସିଏ ହେଉଛନ୍ତି ପ୍ରକୃତ ବୀର। ମାୟାର ଯେଉଁ ରହିଛି ତିନୋଟି ଗୁଣ ରହିଛି ଏଭଳି ଭାବେ ରହିଛି ତିନି ଗୁଣକୁ ପାର ହେବାଟା ଏତେ ସହଜ ନୁହଁ। ତିନି ଗୁଣରେ ସମସ୍ତେ ଡାଉନ୍ ହୋଇଯାଉଛନ୍ତି ସମସ୍ତେ କ'ଣ ବିଫଳ ପରାଜୟ ହୋଇଯାଉଛନ୍ତି। ଯେଉଁମାନେ ଜୟଲାଭ କରୁଛନ୍ତି ସେମାନେ ବୀର ତିନି ଗୁଣକୁ ଯେଉଁମାନେ ଜୟଲାଭ କରିଛନ୍ତି ସେମାନେ ହେଉଛନ୍ତି ପ୍ରକୃତରେ ବୀର। ତେଣୁ ଅର୍ଜୁନଙ୍କର ଗୋଟେ ନାଁ ହେଉଛି ଗୁଡ଼ାକେଶ ଗୁଡ଼ାକେଶ। ନିଦ୍ରା ଯେଉଁ ଆମର ଆସୁଛି ଆମେ ନିଦ୍ରାକୁ କଣ୍ଟ୍ରୋଲ କରିପାରୁନାହିଁ କାହିଁକି ନା ଆମେ ତମ ଗୁଣର ଅଧୀନରେ ରହିଛେ ତମ ଗୁଣର ପ୍ରାଧାନ୍ୟ ହେଲେ ନିଦ ଆସିବ। କିନ୍ତୁ ଆମେ ଦେଖୁଛେ ଯେଉଁ ଷଡ଼ ଗୋସ୍ୱାଇମାନେ ସେମାନେ ନିଦ୍ରାକୁ ଜୟ କରିଛନ୍ତି। ନିଦ୍ରାହାର ବିହାର କାହାଦି ବିଜିତ ହଉ ନାତ୍ୟନ୍ତ ତିନୋଚ ଯେଉଁ ନିଦ୍ରା ଆହାର ବିହାର ଏସବୁକୁ ଜୟ କରିଛନ୍ତି ସେମାନେ ଗୁଣକୁ ଜୟ କରିଛନ୍ତି ବୀର ସେମାନେ ହେଉଛନ୍ତି ବୀର ପ୍ରକୃତ ବୀର ହେଉଛନ୍ତି ସେମାନେ। ତିନି ଗୁଣକୁ ଜଣେ ବହୁତ ଆଲେକ୍ଜାଣ୍ଡାର ଏଇଭଳି ଭାବରେ ବହୁତ ବୀର ରହିଛନ୍ତି କିନ୍ତୁ ସେମାନେ ଏ ତିନି ଗୁଣର ଅଧୀନରେ ରହିଛନ୍ତି। ଏତେ କୁହାଯାଏ ଯେଉଁ ରହିଛନ୍ତି ଆଲେକ୍ଜାଣ୍ଡାର ଇତ୍ୟାଦି ଏମାନେ ସବୁ ରହିଛନ୍ତି ଏମାନେ ବହୁତ ସମଗ୍ର ପୃଥିବୀକୁ ଜୟ କରିଥିଲେ କିନ୍ତୁ ତାଙ୍କ ପତ୍ନୀ ପାଖରେ ସେ ପରାଜୟ ଲାଭ କରୁଛନ୍ତି। ପତ୍ନୀଙ୍କର ପ୍ରତି କାମବେଗ ତାଙ୍କର ରହିଛି ସେଇଟା ଜୟ କରିପାରିନାହାନ୍ତି। କାମବେଗକୁ ଜୟ କରିବାଟା ହେଉଛି ପ୍ରକୃତ ଜୟ ହେଉଛି ସେଇଟା ପ୍ରକୃତ ଜୟ ହେଉଛି କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ ରଜଗୁଣରୁ ଯେଉଁ ଆସୁଛି କାମ କ୍ରୋଧ ଇତ୍ୟାଦି ଆକୁ ଯେଉଁମାନେ ଜୟ କରିପାରୁଛନ୍ତି ସେମାନେ ହେଉଛନ୍ତି ପ୍ରକୃତ ବୀର। ଭଗବତ ଗୀତାରେ ଭଗବାନ କହିଲେ ଏବଂ ବୁଦ୍ଧେ ପରମ ବୁଦ୍ଧ୍ୱା ସଂସ୍ତଭ୍ୟାତ୍ମନମାତ୍ମନା ଜୟ ଶତ୍ରୁ ମା ବାହୋ କାମ ରୂପଂ ଦୁରାସଦମ୍। ଆମର ବୁଦ୍ଧିକୁ ଯଦି ଭଗବାନଙ୍କ ସହିତ ଲଗେଇବା ଏ ପ୍ରଶ୍ନଟି ଏ ଭଗବାନ ଅନ୍ତିମରେ କହିଲେ ତୃତୀୟ ଅଧ୍ୟାୟରେ କାହିଁକି ନା ଯେଉଁ ପ୍ରଶ୍ନ ପଚାରିଥିଲେ ଅର୍ଜୁନ କାହିଁକି ଲୋକମାନେ ବିଭିନ୍ନ ପ୍ରକାର ଯେଉଁ ରହିଛନ୍ତି ପାପ କାର୍ଯ୍ୟ କରୁଛନ୍ତି ଯଦିଓ ନ ଚାହିଁଲେ ମଧ୍ୟ ତାଙ୍କୁ ଯେମିତି ଜବରଦସ୍ତି କିଏ ବାଧ୍ୟ କରୁଛି ସେ ପାପ କାର୍ଯ୍ୟରେ ଯୋଗ ଦେବା ପାଇଁ ତେଣୁ ଏ ପ୍ରଶ୍ନର ସବୁ ଉତ୍ତର ଦେଇକରି ଅନ୍ତିମରେ ଏ କଥାଟି କହିଲେ ଇନ୍ଦ୍ରିୟାଣି ପ୍ରାଣ୍ୟାହୁର ଇନ୍ଦ୍ରିୟ ଭିଓ ପରଂ ମନ ମନସ୍ତି ପରା ବୁଦ୍ଧି ଯେଉଁ ବୁଦ୍ଧି ପରସ୍ତ ଶେଷ। ମୁଁ ତ ଯାଇଥିଲି ଗୋପାଳପୁର ଗୋପାଳପୁରରେ ଗୋଟେ ନାଭି ବେସ୍ ରହିଛି ନାଭିର ଗୋଟେ ସେଣ୍ଟର ରହିଛି ସେଠି ଗୋଟେ ସେଣ୍ଟ୍ରାଲ ସ୍କୁଲ ଅଛି ଆମେ ଯାଇଥିଲୁ ସେଠିକି ଅଡ଼ିଟ୍ କରିବା ପାଇଁ ଗଲାବେଳେ ସେଠି ଗୋଟେ ରାଧାକୃଷ୍ଣ ମନ୍ଦିର ଅଛି ମନ୍ଦିର ଅଛି ସବୁ ଶିବଜୀଙ୍କ ଅଛନ୍ତି ଅନ୍ୟ ସବୁ ବହୁତ ବହୁତ ପ୍ରକାର ଦେବାଦେବୀ ସବୁ ରହିଛନ୍ତି ସେଠି ଜଣେ ଯିଏ ପୂଜାରୀ ଯିଏ ଅଛନ୍ତି ସେ ଜଣେ ତାଙ୍କ ସେ ମିଲିଟାରୀ ଲୋକ ଜଣେ ମିଲିଟାରୀ ଲୋକ ମାନେ ଚାକିରି କରିଛନ୍ତି ସିଏ ସେଠି ରହିଛନ୍ତି। ମୁଁ ତାଙ୍କୁ କହିଲି ମୁଁ ଟିକିଏ ରାଧାକୃଷ୍ଣ କୃଷ୍ଣଙ୍କ ତତ୍ତ୍ୱ ବିଷୟରେ କହିବା ପାଇଁ ଚାହୁଁଛି ରାଧାକୃଷ୍ଣ ତତ୍ତ୍ୱ ବିଷୟରେ କହିବାକୁ ଚାହୁଁଛି ତେଣୁ ସେ କହିଲେ ଏଇଟା ହେଉଛି ଆମର ମିଲିଟାରୀ ସେଣ୍ଟର ତେଣୁ ଏଠି ଯାହା ତାହା କହିଲେ ହେବ ନାହିଁ ତୁମେ ଯାହା କହିବ ମୋତେ କହ କୁହ ଆଗ କହିବ ତାପରେ ମୁଁ ଯାଇ ତାଙ୍କୁ କହିବି ମୁଁ ତାପରେ ତ ଆଲାଉ କରିବି କି ନାହିଁ ଚିନ୍ତା କରିବି ତେଣୁ ମୁଁ କହିଲି ହଉ ଠିକ୍ ଅଛି କାହିଁକି ମୁଁ ଆସିଲି ଆସିକି ମୁଁ ଚିନ୍ତା କରୁଛି କ'ଣ କହିବି ତେଣୁ ମୋର ଏଇ କଥାଟି ମନେ ପଡ଼ିଲା ଏ ଯେଉଁ କଥାଟି ଏ ଯେଉଁ ଅର୍ଜୁନ ଯେଉଁ ପ୍ରଶ୍ନ ପଚାରୁଛନ୍ତି କାହିଁକି ଲୋକମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି ସେହି ପ୍ରଶ୍ନର ଉତ୍ତରରେ ଭଗବାନ ଯେଉଁ ଦେଇଛନ୍ତି ଆପଣ ଦେଖିବେ ସେଥିରେ କୁହାଯାଇଛି ମିଲିଟାରୀ ଲୋକ ଏମାନେ ସବୁ ଏମାନେ ଏଇସବୁ ଜାଣନ୍ତି କିଏ ମୋର ଶତ୍ରୁ ତାଙ୍କର ଲାଗିଥିବ ସବୁ ଗୋଇନ୍ଦା ଲାଗିଥିବ କେଉଁଠି କ'ଣ ଶତ୍ରୁ କ'ଣ କାର୍ଯ୍ୟ କଲା କ'ଣ ନାହିଁ ତାଙ୍କର ସବୁ ଚାଲିଥିବ ତେଣୁ ଏଥିରେ ସବୁ କୁହାଯାଇଛି ବହୁତ ସୁନ୍ଦର ଭାବରେ କୁହାଯାଇଛି ସେ କ'ଣ କହୁଛନ୍ତି କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ ମହାସନ ମହାପାପ୍ମା ବିଧି ଏନମ ଇହ ବୈରିଣମ ଏହାର କାରଣ ହେଉଛି ଏଇଟା କାମ କ୍ରୋଧ ଯେଉଁଟା ଆସୁଛି ରଜଗୁଣରୁ ଆସୁଛି ଏବଂ ଏମାନେ ହେଉଛନ୍ତି ଆମର ଶତ୍ରୁ ଏମାନେ ମିଲିଟାରୀବାଲା ଦେଖୁଛନ୍ତି ଆମର କିଏ ଶତ୍ରୁ ଉପରେ କେମିତି ଆକ୍ରମଣ ସେ କରିବେ ବା ଆମେ ତାଙ୍କୁ ଆକ୍ରମଣ କରିବା ଏସବୁ ଶତ୍ରୁ ବୋଲି ତାଙ୍କୁ ଚିନ୍ତା କରୁଛନ୍ତି ତେଣୁ ମୁଁ ଏଇ କଥାଟି କହିଲି ତାଙ୍କୁ ଏଇ ଶ୍ଳୋକଟି କହିଲି ଶୋକ ତେଣୁ ମୁଁ ତ ଆଲାଉ କରିଦେଲା ଆଉ କ'ଣ ମୁଁ ସବୁଦିନେ ସନ୍ଧ୍ୟାବେଳେ ତାଙ୍କର ଯେଉଁ ସନ୍ଧ୍ୟା ଆଳତୀ ହୁଏ ଆଳତୀ ପରେ ସବୁ ଲୋକମାନେ ଆସନ୍ତି ବିଶେଷ ଭାବରେ ସ୍ତ୍ରୀ ଲୋକମାନେ ସବୁ ଆସନ୍ତି ତେଣୁ ତାଙ୍କୁ ହିନ୍ଦୀରେ ସବୁ କହୁଥିଲି ସେଠି ହିନ୍ଦୀରେ 5-10 ମିନିଟ୍ ଲେଖା ବେଶୀ ନାହିଁ 10 ମିନିଟ୍ ଲେଖା ଏମିତି ଯେତେ ଦିନ ରହିଲି ପ୍ରାୟ ଅଧିକାଂଶ ଦିନ ସେଠି କଥା କହିଛି। ତେଣୁ ଏ କଥାଟି ମନେ ପଡ଼ିଗଲା କାହିଁକି ନା ଏଇସବୁ ରହିଛି ଭଗବାନ କହିଛ ତୁମର କିଏ ଶତ୍ରୁ ତୁମେ ଜାଣ, ଆମେ ଜାଣିନେ ଆମେ ଶତ୍ରୁ କିଏ, ଆମେ ଭାବୁଛେ କିଏ ନା ଇଏ ମୋର ଶତ୍ରୁ ସିଏ ମୋର ଶତ୍ରୁ, ହଁ ଇଏ କ'ଣ ଇଏ ହେଉଛି କ'ଣ ଇଏ ମୋର ଶତ୍ରୁ ମୁଁ ତାକୁ ହତ୍ୟା କରିଛି ଆଉ ସେ ରହିଲା ହତ୍ୟା ହନି ସିଏ ତା ଏସବୁ ରହିଛି ନା ଷୋଡ଼ ଶତାରେ ଭଗବାନ କହିଲେନି ଏସବୁ ଅସୁର ଗୁଣ କ'ଣ ନା ଏତିକି ଇଦମ୍ ମଧ୍ୟ ମାୟାଲବ୍ଧ ଇଦମ୍ ପ୍ରାପ୍ ସେ ମନୋରଥମ ଇଦମ୍ ଅସ୍ତିତ୍ୱେ ଭବିଷ୍ୟତ ପୁନର୍ଧନମ ଅସୌମୟା ହତ ଶତ୍ରୁ ହନିଶ୍ଚେ ଚାପରାନପି ଈଶ୍ୱରମ୍ ହମ୍ ଭୋଗୀ ଶୁଦ୍ଧମ୍ ବଳବାନ ସୁଖୀ ଅସୁରମାନଙ୍କର ସେମାନେ ମଧ୍ୟ ଜପ କରୁଛନ୍ତି, ଅସୁରମାନେ ମଧ୍ୟ ଜପ କରୁଛନ୍ତି, ଭକ୍ତମାନେ ଜପ କରୁଛନ୍ତି ଆଉ ଭକ୍ତମାନେ ଜପ କରୁଛନ୍ତି। ତେଣୁ ଭାଗବତମ ଆରମ୍ଭରେ ପଚାରିଲେ ପରିକିତ ମହାରାଜ କ'ଣ ଆମେ ଜପ କରିବା କଥା ଏବଂ କେଉଁଟା ଜପ କରିବା କଥା ନୁହଁ, କିନ୍ତୁ ପରିକିତ ମହାରାଜଙ୍କର ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ବହୁତ ମନ ଦୁଃଖରେ କହୁଛନ୍ତି ଶତକଡ଼ା ଅନେଶତ ଭାଗ ଲୋକ ଯାହା ଜପିବା କଥା ନୁହଁ ତାହା ଜପ କରୁଛନ୍ତି। କ'ଣ ଜପ କରୁଛନ୍ତି, ଇଦ ମଧ୍ୟ ମହାରଥ ଇଦମ୍ ପ୍ରାପ୍ ସେ ମନୋରଥମ ଇଦମ୍ ଅସ୍ତି ମେ ଭବିଷ୍ୟତ ପୁନର୍ଧନମ ଏତିକି ମୁଁ ଧନ ପାଇଲି ଏତିକି ପାଇବି ଆହୁରି ପାଇବି ସେ ପାଇବି ସିଏ ମୋର ଶତ୍ରୁ ତାକୁ ହତ୍ୟା କରିବି ଏହିଭଳି ଭାବରେ ଜପ ଚାଲିଛି ତାଙ୍କର ସବୁବେଳେ ଚାଲିଛି ଜପ ଚବିଶ ଘଣ୍ଟା ଯେମିତି ଭକ୍ତ ସବୁବେଳେ ଜପ କରୁଛି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ସବୁଦିନ ଜପ ଆମେ ଜପ କରୁଛେ ଏଇଟା ଜପ କରିବା କଥା। ତେଣୁ ଲୋକମାନେ ପଚାରନ୍ତି କାହିଁକି ଜପ କରିବା ଆମେ, ତେଣୁ ତାଙ୍କୁ ଏଇଟା କୁହେ। ଆମେ ଯାଇଥିଲୁ ଏବେ ଝାରସୁଗୁଡ଼ା ଆମର ପ୍ରଭୁ ଯାଇଥିଲେ ପ୍ରାଣବଲ୍ଲ ପ୍ରଭୁ ଆମେ ସେଠି କଥାଟି କହିଥିଲୁ ଲୋକମାନେ ପଚାରନ୍ତି କାହିଁକି ଆମେ ଜପ କରିବୁ କିନ୍ତୁ ସେମାନେ ଜାଣନ୍ତି ନାହିଁ ସେମାନେ ଜପ କରୁଛନ୍ତି। ତେଣୁ ସେ ପଚାରିବା କଥା କ'ଣ ଆମେ ଜପ କରିବା, ଯେମିତି ପରୀକ୍ଷିତ ମହାରାଜ ପଚାରିଲେ ସମସ୍ତେ ଜପ କରୁଛନ୍ତି କିନ୍ତୁ ଯେଉଁଟା ଜପ କରିବା କଥା ନୁହଁ ତାହା ହିଁ କରୁଛନ୍ତି। ଯେଉଁମାନେ ଭକ୍ତ ସେମାନେ ଜାଣନ୍ତି କ'ଣ ଜପ କରିବେ, ତେଣୁ ଭଗବାନଙ୍କ ନାମ ଜପ କରିବେ। ଜପ ଭଗବାନ ନାମ ଜପ ନ କରିବେ ତାହେଲେ ଭୌତିକ ଜିନିଷକୁ ଜପ କରିବେ, ଏଇଟା ମୋର ଏଇଟା ହେଲା ସେଇଟା ହେଲା ସେଇଟା ହେଲା ଚାଲିଥିବ, ତାଙ୍କର ମନରେ ଚିନ୍ତା ଚାଲିଥିବ, ସେଇ ଜିନିଷ ବାରମ୍ବାର 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 ଚାଲିଥିବ ସେଇଟା। ତେଣୁ ଭଗବାନ ସେଇଟା କହିଲେ କାମ ଏସ କ୍ରୋଧ ଏସ ରଜ ଏମାନେ ହେଉଛନ୍ତି ଆମର ଶତ୍ରୁ। ତେଣୁ ଯେଉଁମାନେ ସାଧୁ ଯେଉଁମାନେ ମହାତ୍ମା ତାଙ୍କର କେହି ଶତ୍ରୁ ସେ ନଥାନ୍ତି, ଯେମିତି ଯୁଧିଷ୍ଠ ମହାରାଜଙ୍କୁ କୁହାଯାଏ ଅଜାତ ଶତ୍ରୁ, ପିଲାଦିନରୁ କୌରବମାନେ ତାଙ୍କ ବିରୁଦ୍ଧରେ ଲାଗିଛନ୍ତି ହତ୍ୟା କରିବା ପାଇଁ, କିନ୍ତୁ ତାଙ୍କର ନାମ ହେଉଛି ଅଜାତ ଶତ୍ରୁ, ସେ ତାଙ୍କୁ ଭାବୁନଥିଲେ ତାଙ୍କ ଶତ୍ରୁ ବୋଲି। ଏ ମହାନ ବ୍ୟକ୍ତିମାନଙ୍କ ସବୁ କଥା ଭାଗବତରେ ଏଭଳି ସବୁ କଥା ରହିଛି, ମହାନ ବ୍ୟକ୍ତିମାନଙ୍କ କଥା ରହିଛି, ଆମର ଜୀବନର ମୋଡ଼ ବଦଳିଯିବ ସେ କଥା ଶୁଣିଲେ ଭଗବାନଙ୍କ ଲୀଳା ଏବଂ ଭାଗବତ ଯେଉଁ ଭକ୍ତମାନଙ୍କ ଲୀଳା ଭାଗବତ ବର୍ଣ୍ଣନା କରାଯାଇଛି ଏସବୁ ଶୁଣିଲେ ଆମ ଜୀବନରେ ପରିବର୍ତ୍ତନ ଆସିବ। ଆମେ ଯଦି ଆଜି ଏ ଧାରାକୁ ନ ଆସିଥାନ୍ତେ ଆମର ଅବସ୍ଥା କ'ଣ ହୋଇଥାନ୍ତା ଚିନ୍ତା କରନ୍ତୁ। ତେଣୁ ସେ ଯେଉଁ ବୀର ବହୁତ ବୀର ରହିଛନ୍ତି ବହୁତ କ୍ଷେତ୍ରରେ ବହୁତ ସେମାନେ ଆଧିପତ୍ୟ ଲାଭ କରିଛନ୍ତି ସବୁ ହୋଇଛି ବହୁତ ପ୍ରଶଂସିତ ହେଉଛନ୍ତି, କିନ୍ତୁ ସିଏ ମାୟାର ଦ୍ୱାରା ମାୟାର ଅଧୀନରେ ରହିଛନ୍ତି ସେମାନେ ଏବଂ ଅନ୍ତିମରେ ଏ ମାୟାରେ ସେମାନେ ମୃତ୍ୟୁବରଣ କରିବେ, ପୁଣି ଜନ୍ମ ମୃତ୍ୟୁ ଚାଲିବ। ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ, ସେ ମୃତ୍ୟୁକୁ ଯିଏ ଜୟ କରିବ ସିଏ ହେଉଛନ୍ତି ବୀର, ଏ ଗୁଣକୁ ଯେଉଁମାନେ ଜୟ କରିବେ ସିଏ ହେଉଛନ୍ତି ବୀର। ତେଣୁ ଅର୍ଜୁନ ପଚାରିଲେ କେମିତି ଜଣେ ବୀର ହେବ, ଚଉଦ ଅଧ୍ୟାୟରେ ଯେଉଁ ପଚାରିଲେ କେହି ଲିଙ୍ଗେ ତ୍ରିଗୁଣାନ ଏତାନ ଅତୀତ ଭବତୀ ପ୍ରଭୁ କିମାଚାର କଥା ଚେତାନ ତ୍ରିଗୁଣାନ ତିବର୍ତ୍ତତେ, ଜଣେ କେମିତି ବୀର ହେବ, ଏ ପ୍ରଶ୍ନର ଉତ୍ତରରେ ଭଗବାନ ସବୁ ଦେଇଛନ୍ତି ଚଉଦ ଅଧ୍ୟାୟରେ କହିଛନ୍ତି ଜଣେ ବୀର କେମିତି ହେବ। ଲାଷ୍ଟକୁ ଯେଉଁ କହିଲେ ମାଂଚ ଯୋଗବ୍ୟବିଚାରିଣ ଭକ୍ତି ଯୋଗେନ ସେବତେ ସଗୁଣାନ ସମତି ଚେତାନ ବ୍ରହ୍ମଭୂୟା ଏକଳ୍ପତେ, ଅର୍ଜୁନ ଏଇ ଯେଉଁ ପ୍ରଶ୍ନ ପଚାରିଥିଲେ ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ପ୍ରଶ୍ନ ପଚାରିଥିଲେ ଏ ତ୍ରିଗୁଣକୁ ତ୍ରିଗୁଣର ଜଣେ ଉର୍ଦ୍ଧ୍ୱକୁ ଯାଇଛନ୍ତି ବୋଲି କେମିତି ଜାଣିବା ଏସବୁ ପ୍ରଶ୍ନ ପଚାରିଥିଲେ, କିନ୍ତୁ ଚଉଦ ଅଧ୍ୟାୟରେ ସେହି ପ୍ରଶ୍ନଟି ପଚାରିଲେ ତ୍ରିଗୁଣକୁ କେମିତି ଜଣେ ଜୟ କରିବ। ତେଣୁ ସେ ଭଗବାନ ତାର ଉତ୍ତରରେ ଏଇଟା ଅନ୍ତିମରେ ଏଇଟା କହୁଛନ୍ତି ଭଗବାନଙ୍କର ଯେଉଁମାନେ ଶରଣରେ ଯିବେ ଅବ୍ୟବିଚାର ଭାବରେ ଭଗବାନଙ୍କୁ ଭକ୍ତି କରିବେ ସେମାନେ ବୀରରେ ପରିଣତ ହେବେ। ତେଣୁ ଇଏ ହେଉଛନ୍ତି ବୀର, ନାନାଙ୍କ ପତି ଭୂଣେ ବୀର। ବହୁତ ଲୋକ ଭାବୁଛନ୍ତି ଆମେ ବହୁତ ବଡ଼ ବଡ଼ ବୀର, ବହୁତ ସବୁ ଅସାଧ୍ୟ ସବୁ କରୁଛୁ, ବହୁତ କଥା କରୁଛୁ। ଏମିତି ପୃଥିବୀ ଇତିହାସରେ ଆମେ ଦେଖୁଛେ ବୀରମାନଙ୍କର ଇତିହାସ ରହିଛି, ବହୁତ ବୀର ରହିଛନ୍ତି। ନେପୋଲିଅନ ବୋନାପାର୍ଟ ଇତ୍ୟାଦି, ନେପୋଲିଅନ ବୋନାପାର୍ଟ ଜଣେ ଥିଲେ ଫ୍ରାନ୍ସର ବୀର, ଏଭଳି ବୀର ଥିଲେ ସେ କହିଲେ ମୋର ଡିକ୍ସନାରୀରେ ଇମ୍ପସିବୁଲ୍ ୱାର୍ଡ଼ କିଛି ନାହିଁ ବୋଲି କହିଦେଇଥିଲେ, କିନ୍ତୁ ସେ ମୃତ୍ୟୁକୁ ଜୟ କରିପାରିଲେ ନାହିଁ, ସେଇଟା ତାଙ୍କ ପାଇଁ ଇମ୍ପସିବୁଲ୍ ହୋଇଗଲା। କିନ୍ତୁ ଭକ୍ତଙ୍କ ପାଇଁ କୌଣସି ଇମ୍ପସିବୁଲ୍ ନାହିଁ, ଭକ୍ତ ମୃତ୍ୟୁକୁ ଜୟ କରିବେ, ସେ ହେଉଛି ପ୍ରକୃତ ବୀର ହେଉଛି ସିଏ। ଏବଂ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହୋଇଛି ଜଣେ ଏହିଭଳି ଭାବରେ ମୃତ୍ୟୁକୁ ଜୟ କରିବା ପାଇଁ, ବୀରରେ ପରିଣତ ହେବା ପାଇଁ, ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ସେଇଥିପାଇଁ। ତେଣୁ ଅର୍ଜୁନ କେଉଁଥିପାଇଁ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହୋଇଛି, କେଉଁଥିପାଇଁ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହୋଇଛି, ବୀର ହେବା ପାଇଁ। ହଁ, ବୀର ହେବା ପାଇଁ। ବୀର ହେବ କେମିତି, ବୀର ହେବ ଏ ଭଗବାନ କଥା ଶୁଣିଲେ ହେବ, ଭଗବାନ କଥା ଯଦି କାନରେ ଏପଟେ ପଶିକି ସବୁ ବାହାରି ପଡ଼ିଲା ସେ ବୀର ଆଉ କ'ଣ ହେବ, ସେଇ ଗୁଣ ଭିତରେ ରହିବ, ବୀର ହୋଇପାରିବ ନାହିଁ। ତେଣୁ ଇଏ ସେଇଭଳି ଭାବରେ ଏଭଳି ଅର୍ଜୁନ ଜଣେ କିଭଳି ଶ୍ରୋତା, ଦେଖନ୍ତୁ କେମିତି ଜାଣିବା ଅର୍ଜୁନ କିଭଳି ଶ୍ରୋତା। ଅର୍ଜୁନଙ୍କର ଯେଉଁ ଶ୍ରୋତା ଶୁଣିବାର ଗୁଣଟା ଅର୍ଜୁନଙ୍କର, ଏ ବୀର କେମିତି ଶୁଣିଥିଲେ ଅର୍ଜୁନ, ଲେଖାଲେଖି କରୁଥିଲେ କିଛି, କ'ଣ ନୋଟ୍ କରୁଥିଲେ କିଛି, କିଛି ନାହିଁ। ଦେଖନ୍ତୁ ଏଇଥିରୁ ତାକୁ ଜାଣିବା ତାଙ୍କ ସ୍ମୃତି କେମିତି। 30 ବର୍ଷ ପରେ, ମହାଭାରତ ଯୁଦ୍ଧ ପରେ 35 ବର୍ଷ ପରେ ଭଗବାନ ଚାଲିଗଲେ, 35 ବର୍ଷ ପରେ ଭଗବାନ ଚାଲିଗଲେ। ଏବଂ ଭଗବାନ ଯଦି ଚାଲିଗଲେ ଅର୍ଜୁନ ସେସବୁ ପୁଣି ଚିନ୍ତା କଲେ, ସେ ଭଗବତ ଗୀତାର ଜ୍ଞାନକୁ ଚିନ୍ତା କଲେ। ଭାଗବତ ପ୍ରଥମ ସ୍କନ୍ଦ 15 ଅଧ୍ୟାୟରେ ସେଇଟା କୁହାଯାଇଛି, ଯେଉଁ ଭଗବାନଙ୍କର ଗୀତାଙ୍ଗ ଭଗବତା ଜ୍ଞାନ, ଭଗବାନ ଏଇ ଯେଉଁ ଜ୍ଞାନ ଦେଇଥିଲେ ଭଗବତ ଗୀତାରେ ତାକୁ ସେ ନୋଟ୍ କରିନଥିଲେ, ଅର୍ଜୁନ କିଛି ନୋଟ୍ କରିନଥିଲେ ବା ଟେପ୍ ରେକର୍ଡ଼ ଟେପ୍ ରେକର୍ଡ଼ିଂ କରିନଥିଲେ, ହଁ ତାଙ୍କ ହୃଦୟରେ ସବୁ ରେକର୍ଡ଼ିଂ ରହିଥିଲା। ତେଣୁ ସେ ସବୁ କହୁଛନ୍ତି ଗୀତାଙ୍ଗ ଭଗବତାଙ୍ଗ ଜ୍ଞାନଂ ଯତତ୍ ସଂଗ୍ରାମ ବର୍ଦ୍ଧନି, ସଂଗ୍ରାମ ସମୟରେ ଯେଉଁ କଥା କହିଥିଲେ ଭଗବାନ ସେ ବସି ବସି କହୁନଥିଲେ ବା ଏସବୁ ନାହିଁ, ଅଧଘଣ୍ଟା ଭିତରେ ସବୁ କୁହାଯାଇଛି, ପ୍ରଭୁପାଦ ମହାରାଜ କହିଛନ୍ତି, କିନ୍ତୁ ସବୁ ମନେ ରଖିଛନ୍ତି ତାଙ୍କୁ 35 ବର୍ଷ ପରେ ସବୁ ମନେ ପଡ଼ିଲା ତାଙ୍କର। କାଳକର୍ମ ତମରୁଦ୍ଧଂ, ଆ ଭିତରେ ଏସବୁ ଭୁଲି ଯାଇଥିଲେ, ବିଭିନ୍ନ କାଳ ବିଭିନ୍ନ ସମୟରେ କାଳ 35 ବର୍ଷ ପଳିଗଲାଣି, ବିଭିନ୍ନ କର୍ମରେ ସେ ନିଯୁକ୍ତ ରହିଥିଲେ, ପୁନଃରଧ୍ୟଗମତ ବିଭୁ, ପୁଣି ତାଙ୍କର ସବୁ ମନେ ପଡ଼ିଲା ଭଗବାନ ଯେତେବେଳେ ଅପ୍ରକଟ ହୋଇଗଲେ ସେ ସମୟରେ ଅର୍ଜୁନ ନିଜର କିଭଳି ଭାବରେ ଅବସ୍ଥା ହେଲା, ଏମିତିକି ସେ ଯେଉଁ ରାଣୀମାନଙ୍କୁ ଆଣିକି ଆସୁଛନ୍ତି ଗୋପାଳ ବାଳକମାନେ କେତେଜଣ ବାଡ଼ି ଦେଖେଇକରି ତାଙ୍କ ଗାଣ୍ଡିବୋଧନକୁ ପରାସ୍ତ କରିଦେଲେ, ଏଭଳି ରହି ସେ ଚିନ୍ତା ଚିନ୍ତଶୀଳ ହେଇକି କ୍ରନ୍ଧନ କରୁଛନ୍ତି ଏଭଳି ଭାବରେ। ତେଣୁ ଏଇଟା ଯେଉଁ ରହିଛି ଭଗବାନଙ୍କୁ ସେ କଥାକୁ ମନସ୍ମରଣ କରିକିରି ସବୁ ଗୀତାର ଜ୍ଞାନକୁ ପୁଣି ମନେ ପକାଇଦେଲେ। 35 ବର୍ଷ ପରେ ଗୀତାର ଜ୍ଞାନ ଯଦି 2 ଦିନ ଯଦି ନ କରିବା ଅଭ୍ୟାସ ନ କରିବା ଭୁଲିଯିବା, ମୁଁ ପ୍ରଥମେ ଯେତେବେଳେ 1994-95 ମସିହାର କଥା, ଯେତେବେଳେ ଆମର ଶ୍ରୀମନ୍ ଗୌରବନ୍ଦ ସେ ମହାରାଜ କ୍ଲାସ୍ ଦେଉଥିଲେ ଭୁବନେଶ୍ୱରରେ, ସେହି ସମୟରେ ସେତେବେଳେ ବହୁତ ସିନିୟର ଭକ୍ତମାନେ ସବୁ ଥିଲେ, ସେଠି ସବୁ ପ୍ରଶ୍ନ ପଚାରିଥିଲେ, ଗୋଟେ ପ୍ରଶ୍ନ ପଚାରିଥିଲେ କିଏ କ'ଣ ସବୁ ଉତ୍ତର ଦେଲେ ତାହାର, ମୁଁ ନୂଆ ନୂଆ ଯାଇଥାଏ, କିନ୍ତୁ ମହାରାଜ କହିଲେ ତୁମେ ଯେଉଁ କହିଲ ଏ ଉତ୍ତରଟି ଦେଲ, ଏ ସବୁ କୋର୍ଟ ଦି ଅଥରିଟି, ତୁମେ ଏସବୁ ଯେଉଁ ରହିଛି ଶ୍ଳୋକଟିକୁ ଇଏ କରିବା କଥା, ଶ୍ଳୋକକୁ ଆବୃତ୍ତି କରି ଶ୍ଳୋକଟା ଇଏ କରିବା କଥା, ମାନେ କହିବା କଥା, ନହେଲେ ହେବ ନାହିଁ, ଖାଲି ନିଜ ଭାଷାରେ କହିଦେଲେ ହେବ ନାହିଁ। ତେଣୁ ମୁଁ ସେଇଠି ଗୋଟେ ପ୍ରେରଣା ପାଇକିରି ମୁଁ ସବୁ ଶ୍ଳୋକ ସବୁ ମନେ ରଖିବା ପାଇଁ ଚେଷ୍ଟା କଲି, ମୁଁ ସବୁ ଶ୍ଳୋକ ମନେ ରଖିଦେଲି, ଗୀତାର ଶ୍ଳୋକ ସବୁ ମନେ ରଖିଦେଲି, କିନ୍ତୁ ମୁଁ ଭୁଲିଗଲି। ତାପରେ ପୁଣି ଯେତେବେଳେ ଆମେ ପୁଣି ଆରମ୍ଭ କଲୁ, ପୁଣି ଗୀତା ଆଉ ଜଣେ ସବୁ ଆମର ଜଣେ ଭକ୍ତ ଥିଲେ ତାଙ୍କ ସହିତ ହେଇକିରି ଗୀତା ଆଲୋଚନା ହେଲା, ଏଭଳି ହେଇକିରି ଅଭ୍ୟାସ କରିବାକୁ ପଡ଼ିବ, ଆପଣ ଯେତେ ଶ୍ଳୋକ ଜାଣନ୍ତୁ କିନ୍ତୁ ଯଦି ଅଭ୍ୟାସ ନ କରିବେ ସବୁ ଭୁଲିଯିବେ। ଭାଗବତମରେ ଗୋଟେ ଶ୍ଳୋକ ଅଛନ୍ତି 10:20 କ'ଣ ଅଛି କିଏ କହିପାରିବ, ବର୍ଷା ଋତୁର ବର୍ଣ୍ଣନାରେ ସେଇଟା କୁହାଯାଇଛି, ବର୍ଷା ଋତୁର ବର୍ଣ୍ଣନାରେ ସେଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି, ମାର୍ଗା ବଭୁ ସନ୍ଦିଗ୍ଧା ତୃଣେଇ ଛନ୍ନା ୟଶସ୍କୃତା नाभ्यसमान श्रुतयो द्विजयी काल हता इव। जमी आम देखुचे बर्षा दिन आमर जो नुआ जगह मिलला नुआ जगह मिलला रास्ता नथिला सेतेबेले कौन होता जिते बर्षा दिन आसव सब घास फास मड़ी जाऊला आम जापर कौ रास्ता से भाई संदिग्ध हो भाई भाव द्विजा जो मैंने द्विज जो मैंने कौन द्वितीय जन्म है जो मैंने उपनयन ग्रहण करते वेद अध्ययन करेंगे जदि ताक अभ्यास न करेंगे काल हता है से काल द्वारा से भूली पुणी मन रखिपारे ना मन रखिपारे ना आम जन भक्त थे प्रभुपाद महाराज शिष्य प्रभुपाद महाराज शिष्य आम जो पुरी में बलियापंडा रही मुझे दिन रही थी सी बलियापंडा से रही थे प्रभुपाद महाराज शिष्य से रही थे तेणु एम जमी कथा हूँ आम सब मोर सब श्लोक सब आवृत्ति करे सब कोट करे तेणु सी कहते हे तुम सब मन रखीच मुझे सब मन रखी पुणी भूलीगली सब ये जो अभ्यास न कर भूली जावा तेरे अभ्यास करने भगवत गीतार मत भगवान कहले तुम यहाँ विमृशेत अशेषण यू चिंता कर अशेष भाव चिंता कर भगवत गीता एभली ज्ञान भगवान देखते सब स्मरण कले आज अर्जुन जो चिंता कले सब पुणी नर्माल हो गल सब जो क्रंदन करुले आसूला सब चलीगला पुणी से ठीक हो गले मनोवृत्ति ठीक हो गला ये सब कथा रही तेणु आम कथा कहीं आसला वीर वीरु यही वीर अर्जुन जड़े यही पैंतीस वर्ष पर सब श्लोक को कहले मन रखिले एमती आम आम गजराज उदाहरण आम देखुचे गजराज पूर्व जन्म स्तुति करते भगवान को पूर्व जन्म स्तुति करते भगवान से स्तुति को मन पकईदे ए जन्म जो गजराज होते सब जो कौन कुंभीर द्वारा आक्रांत होकर भगवान प्रार्थना करुले गजराज चिंता कला थी घोर जड़ेण चक्र पेशी नक्र नासी उधरिल अपन आहे नील शैल प्रबल मत बार प्रबल मत बारण मुआरत नलिनीब नको कर दड़न आहे नील ए लीला के कहला ए जान ना मन नहीं ना ना मुझे ये लीलाटा के कौ समय होता हाँ चतुर्थ मन चतुर्थ मन किए तामस मन को समय रे ए लीलाटी को परीक्षित महाराज विस्तार भाव शुणाप चाहबार ये विस्तार करागला सब मन तो लीला को विस्तार भाव वर्णना कराए ना आ पूर्व जो तीनोटी मन समय जो भगवान लीला होता से संक्षेप कहीदे तेणु चतुर्थ मन लीलाटी को विस्तार भाव कहले सुखदेव गोस्वामी तेणु से सब मन पक से सब श्लोक को सब मन पड़गला पूर्व जन्म स्तुति पूर्व जन्म से थिले राजा इंद्रदम्न थिले सब भगवान का आराधना करुले पुणी सब संसार त्याग करके आस मलय पर्वत उपर भगवान का आराधना करुले से ही समय अगस्त्य ऋषि जाते ठीक भाव से आतिथ्य प्रदान न कर अभिशाप दे तुम गज हो जा तेणु से गज हो गले आज कुंभीर सहित एक हजार वर्ष धरी युद्ध करुले जो भाई बंधु कुटुंबस्थी पति मान सब अच्छा आशा करुले से मत रक्षा करेंगे किंतु ये मत बहुत बड़ वीर था ये मत बड़ वीर था एमती ये एभली गोटे हाथी थी जहाँ को बाघ देखिले बाघ सिंह देखिले डरी पड़ा जाती साधारण तो बाघ सिंह मैंने हाथी को आक्रमण कर हत्या कर दिखती किंतु ये हाथी एत शक्तिशाली था वीर था ये बाघ सिंह मान से परास्त कर दौला से डरिक पड़ाऊ अष्टम स्कंद ये सब लीला को वर्णना करेणु ये भावुला मुझे वीर बोली भावुला वीर किंतु एक हजार वर्ष धरी जो युद्ध कला कुंभीर सहित से कह जाए देवता मैंने सब आसिक देखुले ଯେମିତି କ୍ରିକେଟ୍ ମ୍ୟାଚ୍ ଦେଖୁଛନ୍ତି ଲୋକମାନେ ସେଇଭଳି ଭାବରେ ଦେଖୁଥିଲେ ଆସିକରି, କାରଣ 1000 ବର୍ଷ ଧରି ଯୁଦ୍ଧ ଚାଲିଥିଲା। ତେଣୁ ସିଏ ତାପରେ ଯେତେବେଳେ ଦେଖିଲା ଆଉ କୌଣସି ତାର ଶକ୍ତି କାମ କଲା ନାହିଁ, କେହି ରକ୍ଷା କରିପାରିବେ ନାହିଁ, ସେତେବେଳେ ସେ ଭଗବାନଙ୍କ ଶରଣରେ ଗଲେ। ଭଗବାନଙ୍କ ଶରଣରେ ଗଲେ, ପୂର୍ବଜନ୍ମର ସ୍ମୃତି ସବୁ ମନେ ପଡ଼ିଲା, ତେଣୁ ସେ ଶୋକକୁ ସବୁ ଆବୃତ୍ତି କଲେ, ତେଣୁ ଭଗବାନ ତାକୁ ରକ୍ଷା କଲେ। ବୀର ହେଉଛି ସିଏ, ପ୍ରକୃତ ବୀର ହେଉଛି ସିଏ ଯିଏ ମାୟାର କ'ଣ ମାୟା ଦ୍ୱାରା ବଶବର୍ତ୍ତୀ ହେଇକରି ଭଗବାନ ଭୁଲିଯାଏ, ସିଏ ବୀର ନୁହଁ। ମାୟାକୁ ଯେତେ ବଡ଼ ଜଣେ ବୀର ହୁଅନ୍ତୁ, ଯେତେ ବଡ଼ ଜଣେ ବୀର ହୁଅନ୍ତୁ, ମାୟା ସହିତ ଯୁଦ୍ଧ କରିପାରିବେ ନାହିଁ। ଯେମିତି ଆମେ ଶୁଣୁଛୁ ମହିଷାସୁର ବଡ଼ ବୀର ଥିଲା, ମାୟା ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲା। ମାୟା ସହିତ ଯୁଦ୍ଧ ଆସିବ, ଆମର ଯେଉଁ ଦଶହରା ସ୍ଥିତିରେ ଏସବୁ କଥା ସବୁ ଆସିବ। ମହିଷାସୁର ଏତେ ବଡ଼ ଶକ୍ତିଶାଳୀ ବୀର ଥିଲା, ଦେବତାମାନେ ଭୟ କରୁଥିଲେ ମହିଷାସୁର, ତେଣୁ ଦୁର୍ଗାଙ୍କ ସହିତ ଯୁଦ୍ଧ କରୁଥିଲା, ଦୁର୍ଗାଙ୍କ ସହିତ ଯୁଦ୍ଧ କରୁଥିଲା। ଏତେ ଶକ୍ତି ଥିଲା, ବହୁତ ଶକ୍ତି ଥିଲା, ଭାବୁଥିଲା ମୁଁ ବଡ଼ ବୀର, ଦୁର୍ଗାଙ୍କୁ ହତ୍ୟା କରିଦେବି ବା ତାଙ୍କୁ ପରାସ୍ତ କରିଦେବି। କିନ୍ତୁ ଦୁର୍ଗା ଯେତେବେଳେ ତାଙ୍କର ବସ୍ତ୍ର ଖୋଲିଦେଲେ, ସେତେବେଳେ ସେ ମାୟାର ଅଧୀନ ହୋଇଗଲା, ମୃତ୍ୟୁବରଣ କଲା। ଏଇଭଳି ଭାବରେ ଆମେ ଅନେକ ଜନ୍ମ ଧରିକିରି ମୃତ୍ୟୁବରଣ କରୁଛେ, ଆମେ ଯେତେ ବୀର ବଡ଼ ବୀର ହୁଅନ୍ତୁ ନା କାହିଁକି, କିନ୍ତୁ ଅନ୍ତିମ ସମୟରେ ଏ ମୃତ୍ୟୁର କବଳରେ ପଡ଼ିଯାଉଛେ, ମୃତ୍ୟୁକୁ ଜୟ କରିପାରୁନି। ଯିଏ ମୃତ୍ୟୁକୁ ଜୟ କରେ ସିଏ ହେଉଛନ୍ତି ପ୍ରକୃତ ବୀର, ମୃତ୍ୟୁକୁ ଯିଏ ଜୟ କରିପାରିଲା ସିଏ ହେଉଛନ୍ତି ପ୍ରକୃତ ବୀର। ଏମାନେ ସବୁ ପ୍ରକୃତରେ ଭଗବତ ଧାମକୁ ଯାଇଛନ୍ତି, ଅନେକ ଭଗବାନ ଧାମକୁ ଯାଇଛନ୍ତି, ଆମେ ତାଙ୍କ ସ୍ମରଣ କରୁଛେ, ତାଙ୍କ ଲୀଳା ସିଏ କରୁଛେ, ଆମକୁ କିନ୍ତୁ ଚାନ୍ସ ମିଳିବ, ଆମେ ମଧ୍ୟ ଏଇଭଳି ଭାବରେ ମରଣକୁ ଜୟ କରିପାରିବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଇଏ ହେଉଛନ୍ତି ପ୍ରକୃତ ବୀର। ଏଇଟାକୁ ଲୋକମାନେ ଜାଣିପାରନ୍ତି ନାହିଁ, ସେମାନେ ଚାହାନ୍ତି କ'ଣ ନା, ଯେଉଁ ରହିଛି ଯେଉଁ କ'ଣ ଟାଇଫୁନ୍ କୁଙ୍ଗଫୁ ଇତ୍ୟାଦି ସବୁ ରହିଛି, କ'ଣ କ୍ୟାରେଟ୍ ଫ୍ୟାରେଟ୍ ସବୁ କରିକିରି ଆମେ ବୀର ହେବୁ, ଆମେ ନିଜକୁ ରକ୍ଷା କରିବୁ, ନିଜକୁ ରକ୍ଷା କରିବୁ, କ'ଣ ରକ୍ଷା କରିପାରିବେ ସେମାନେ। ପ୍ରକୃତ ବୀର ହେଉଛନ୍ତି ସିଏ ଯେ ଭଗବାନଙ୍କ ଶରଣରେ ଯାଆନ୍ତି, ସିଏ ହେଉଛନ୍ତି ପ୍ରକୃତ ବୀର। ଆମେ ଯେତେ ବଡ଼ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି, କିନ୍ତୁ ମାୟାର ଆକ୍ରମଣରୁ ଆମେ ରକ୍ଷା କରିପାରିବା ନାହିଁ, ନିଜକୁ ରକ୍ଷା କରିପାରିବା ଯେତେ ବଡ଼ ବୀର ହୁଅନ୍ତୁ। ତେଣୁ ଭଗବାନ କହିଲେ, ଭଗବାନ ଏ ଯେଉଁ ରହିଛି ମାୟାର ରହିଛି ଆକ୍ରମଣ ହେଉଛି, ଭୌତିକ ଜଗତ ହେଉଛି, ମାୟାର ଆକ୍ରମଣ ସବୁବେଳେ ହେଉଛି, ପ୍ରତି ସମୟରେ ପ୍ରତି ମୁହୂର୍ତ୍ତରେ। ତେଣୁ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ, ଦୈବୀ ଏସା ଗୁଣମୟୀ ମୋ ମାୟା ଦୂରତୟା, ଭଗବାନଙ୍କ ଯେଉଁ ଗୁଣ ରହିଛି, ତିନି ଗୁଣ ଏତେ ସୂକ୍ଷ୍ମ କେହି ଜାଣିପାରନ୍ତି ନାହିଁ, ଏତେ ଗୁଣ ରହିଛି ବୋଲି ଲୋକମାନେ ଜାଣନ୍ତି ନାହିଁ। ଗୋଟେ ଧର ମୁଁ ଭୁବନେଶ୍ୱର ଇସ୍କନ ମନ୍ଦିରରେ ଥିଲି, ସେଇ ସମୟରେ ଆମର ଅଫିସର ଜଣେ ଅଫିସର ଆସିଥିଲେ, ଏମିତି ସବୁ କଥା ହଉ, ସିଏ କହିଲେ, ମୁଁ କହିଲି ବଦ୍ଧ ଯିବ, ଆମେ ସବୁ ବଦ୍ଧ ଯିବ, ଆମେ ସେ ବଦ୍ଧ ଯିବ ନା, ସେ କହିଲେ ଆମେ କାହିଁକି ବଦ୍ଧ ଯିବ, ଜାଣିପାରିଲେ ନାହିଁ ବଦ୍ଧ ଯିବ ବୋଲି, ଲୋକମାନେ ଜାଣନ୍ତି ନାହିଁ ଆମେ ବଦ୍ଧ ଯିବ ବୋଲି, ସେମାନେ ଭାବୁଛନ୍ତି ଆମେ ମୁକ୍ତ ଯିବ, ଆମେ ଯାହା ଚାହୁଁଛେ ତାହା କରୁଛେ, ଆମେ ମୁକ୍ତ ଯିବ। ଆମେ ଯେ ତିନି ଗୁଣ ଭିତରେ ବନ୍ଧା ହେଇକି ରହିଛେ, ସତ୍ୱ ରଜସ୍ତମେ ଇତି ଗୁଣ ପ୍ରକୃତି ସମଭାବ ନିବଧନ୍ତି ମହାବାହୋ ଦେହେ ଦେହି ନ ମବ୍ୟମ, ଏ ତିନି ଗୁଣ ଭିତରେ ଆମେ ସପ୍ତ ଭାବରେ ବନ୍ଧା ହେଇକି ରହିଛେ, ତିନି ଗୁଣ ରହିଛି, ଏ ତିନି ଗୁଣରୁ ପାର ବା ଅସମ୍ଭବ। ଭଗବତ ଗୀତାରେ ଭଗବାନ କହିଲେ, ମାମ ଏବ ଯେ ପ୍ରପଦ୍ୟନ୍ତେ ମାୟା ମେତାନ୍ତରନ୍ତି, କେବଳ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ହିଁ ମାୟାକୁ ପାର ହୋଇପାରିବେ ବା ବୀର, ସେମାନେ ହେଉଛନ୍ତି ପ୍ରକୃତ ବୀର। ଭଗବାନଙ୍କ ଶରଣରେ ଗଲେ ଆମେ ମାୟାକୁ ପାର ହୋଇପାରିବା, ଏବଂ ମାୟାକୁ ପାର ହେଲା ମାନେ ମୃତ୍ୟୁକୁ ପାର ହୋଇପାରିବା, ଭଗବତ ଧାମକୁ ଯିବା, ଏ ସୁଯୋଗ ଆମକୁ ଦିଆଯାଇଛି, ଭଗବାନ ଦେଇଛନ୍ତି। ଏଇଟାକୁ କେତେଜଣ ଲୋକ ଜାଣୁଛନ୍ତି, କେତେଜଣ ଲୋକ ଜାଣୁଛନ୍ତି ଏଇଟାକୁ। ଯାହା ହଉ, ଏଇଭଳି ଭାବରେ ଅର୍ଜୁନ ଜଣେ ବୀର, ଭଗବାନଙ୍କୁ ସେ ଭକ୍ତ, ସଖା ସଖା ଭକ୍ତ ସିଏ। ସଖେତି ମତ୍ୱା ପ୍ରସଭଂ ଯଦୁକ୍ତଂ ହେ କୃଷ୍ଣ ହେ ଯାଦବ ହେ ସଖେତି ଅଜାନତାଂ ମହିମାନନ୍ତ ଭେଦଂ ମୟା ପ୍ରମାଦାତ୍ ପ୍ରଣୟେନ ବାପି। ଭଗବାନ ଯେତେବେଳେ ବିଶ୍ୱରୂପ ଦେଖୁ ଦେଉଛନ୍ତି ସେତେବେଳେ ଭଗବାନଙ୍କ ସହିତ ଯେଉଁ ସଖ୍ୟ ଭାବ ରହିଛି ସେଇଟା ସଙ୍କୁଚିତ ହୋଇଯାଉଛି। ଅର୍ଜୁନଙ୍କର ଯେଉଁ ସଖ୍ୟ ଭାବ ଏଇଟା ହେଉଛି କ'ଣ, ଏଇଟା ହେଉଛି ଐଶ୍ୱର୍ଯ୍ୟ, ଐଶ୍ୱର୍ଯ୍ୟ ସହିତ ଯୁକ୍ତ ସଖ୍ୟ ଭାବ। ଅର୍ଜୁନଙ୍କର ସଖ୍ୟ ଏବଂ ବୃନ୍ଦାବନର ସଖାମାନ ଭିତରେ ତଫାତ୍ ହେଉଛି ଏଇଟା। ବୃନ୍ଦାବନର ସଖାମାନେ ଭଗବାନଙ୍କର ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ସେମାନେ କିଛି ପରୁଆ କରନ୍ତି ନାହିଁ, ସେମାନେ ଭଗବାନଙ୍କ କାନ୍ଧ ଉପରେ ଚଢ଼ିଯାଆନ୍ତି। ଯେମିତି ଦଶମ ସ୍କନ୍ଧ ଅଠର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ କ'ଣ, ସେମାନେ ଉଭାହ କୃଷ୍ଣ ଭଗବାନ ସୀତାମାନଙ୍କ ପରାଜିତ ବୃଷଭ ଭଦ୍ର ସେ ନସ୍ତୁ ପ୍ରଣବ ରୋହିଣୀ ସୁତ। ଭଗବାନଙ୍କ ସହିତ ଯେତେବେଳେ ଲୀଳା ହେଉଥିଲା ଦଶମ ସ୍କନ୍ଧ ଅଠର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେହି ସମୟରେ ଆସିଲା, ଆମେ ଶୁଣିବା ଆମର ଭଗବାନ ଇଏ ବଳଦେବଙ୍କର, ବଳଦେବଙ୍କ କୃପା ଏଇଟା, ବଳଦେବଙ୍କ କୃପା। ଆମେ ଚିନ୍ତା କରୁନଥିଲୁ ବଳଦେବଙ୍କ ବିଷୟରେ କହିବୁ ବୋଲି, କିନ୍ତୁ ଗତ ବର୍ଷ ମୁଁ କହିଥିଲି ବଳଦେବ ବିଷୟରେ କହୁଥିଲି, କିନ୍ତୁ ବଳଦେବଙ୍କର ଚାହୁଁଛନ୍ତି ନା ତାଙ୍କ ବିଷୟରେ କିଛି କୁହାଯାଉ। ତେଣୁ ଆମେ ଏଇ ଷୋହଳ ତାରିଖରୁ କହିବା, ଷୋହଳରୁ ବାଇଶ ସାତ ଦିନ ବଳଦେବଙ୍କ ବିଷୟରେ କଥା କହିବା। ଆମେ ଚିନ୍ତା କରୁନଥିଲୁ ବଳଦେବ ବିଷୟରେ କଥା କୁହାଯିବ ବୋଲି, କିନ୍ତୁ ବଳଦେବ ଚାହୁଁଛନ୍ତି ନା ଆମ କଥା କୁହାଯାଉ। ତେଣୁ ସବୁ ବ୍ୟବସ୍ଥା ହେଲା, ଷୋହଳ ତାରିଖରେ ତାଙ୍କର କଥା ଆରମ୍ଭ, ବଳଦେବଙ୍କ କଥା। ବଳଦେବ ପ୍ରଣବ ଚିନ୍ତା କରୁଥିଲେ ବହୁତ ଅସୁରଙ୍କୁ କୃଷ୍ଣ ହତ୍ୟା କଲେଣି, ତେଣୁ କୃଷ୍ଣଙ୍କ ସହିତ ନ ଲାଗିକିରି ବଳଦେବଙ୍କୁ ହତ୍ୟା କରିଦେବି ବୋଲି ଚିନ୍ତା କରୁଥିଲେ। ତେଣୁ ଏ ଲୀଳାଟି ଆମେ ଶୁଣିବା, ଦଶମ ସ୍କନ୍ଧ ଅଠର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଅନ୍ତିମ ସେହି ଲୀଳାରେ ଭଗବାନ ହାରିଗଲେ, ଦୁଇ ପାର୍ଟି ହୋଇକରି ଖେଳ ଚାଲିଥିଲା, ଗୋଟେ ପାର୍ଟିରେ ରହିଲେ ବଳରାମ, ଗୋଟେ ପାର୍ଟିରେ ରହିଲେ କୃଷ୍ଣ ହେଡ଼। ଆମେ ପିଲାଦିନେ ମଧ୍ୟ ସେଇଭଳି ଖେଳୁଥିଲୁ, ଆମକୁ ସୌଭାଗ୍ୟ ମିଳିଥିଲା ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଆମେ ଖେଳୁଥିଲୁ, ଏଇସବୁ ଆମକୁ ସୌଭାଗ୍ୟ ମିଳିଥିଲା ଜଗନ୍ନାଥ କୃପାରୁ। ପିଲାଦିନରୁ ଆମକୁ ଜଗନ୍ନାଥ ତାଙ୍କ ସେବାରେ ନିଯୁକ୍ତ କରିଥିଲେ, ଆଜି ଆମକୁ ସୁଯୋଗ ଦେଉଛନ୍ତି ତାଙ୍କ ବିଷୟରେ କଥା କହିବା ପାଇଁ। ତେଣୁ ଏହିଭଳି ଭାବରେ ଯେତେବେଳେ କୃଷ୍ଣଙ୍କର ପାର୍ଟି ହାରିଗଲେ, ସେତେବେଳେ ବଳରାମଙ୍କ ପାର୍ଟି ଜିତିଗଲେ, ତେଣୁ ତାଙ୍କୁ ସବୁ କାନ୍ଧେ କାନ୍ଧରେ ବୁହାଇକି ନେଲେ। ଉଭା କୃଷ୍ଣ ଭଗବାନ ସୀତାମାନଙ୍କ ପରାଜିତ, ସୀତାମ ପାଖରୁ ପରାଜିତ ହୋଇକରି କୃଷ୍ଣ ତାଙ୍କୁ କାନ୍ଧରେ ବୁହାଇକି ନେଲେ, ଏବଂ ବୃଷଭ ଭଦ୍ରସେନ ସୁ ଭଦ୍ରସେନ ବୃଷଭଙ୍କୁ ବୁହାଇକି ନେଲେ, ଏବଂ ପ୍ରଣମ୍ବ ରୋହିଣୀ ସୁତ, ପ୍ରଣମ୍ବ ରୋହିଣୀ ସୁତ ବଳରାମଙ୍କୁ ବୁହାଇକି ନେଲେ, ଏସବୁ କଥା ରହିଛି। ତେଣୁ ଭଗବାନଙ୍କର ଯେଉଁ ବୃନ୍ଦାବନର ସଖ୍ୟ ଭାବ ଆଉ ଅନ୍ୟ ସଖ୍ୟ ଭାବ ଭିତରେ ତଫାତ୍ ହେଉଛି ଏଇଟା, ଏଇଟା ଐଶ୍ୱର୍ଯ୍ୟଯୁକ୍ତ ସଖ୍ୟ, ସେଇଟା ହେଉଛି ମାଧୁର୍ଯ୍ୟ ଯୁକ୍ତ ସଖ୍ୟ, ସେଥିରେ କୌଣସି ଐଶ୍ୱର୍ଯ୍ୟ ଭାବ ନାହିଁ, ତଫାତ୍ ହେଉଛି ଏଇଟା। ସେହିଭଳି ଭାବେ ଦେବକୀ ଯଶୋଦା, ଯେଭଳି ନନ୍ଦ ମହାରାଜ ବସୁଦେବ, ଏହିଭଳି ଭାବରେ ସବୁ ରହିଛି। ଯାହା ହଉ, ଭଗବାନଙ୍କ ଶରଣରେ ଯିଏ ଯେଉଁଭଳି ଭାବରେ ଯାଆନ୍ତୁ ନା କାହିଁକି, ସେମାନେ ସବୁ ବୀର, ସେମାନେ ବୀର। ତେଣୁ ଆମର ଜୀବନର କର୍ତ୍ତବ୍ୟ ହେଉଛି ଆମେ ବୀର ହେବା, ବୀର ହେବା ପାଇଁ ଆମେ ବହୁତ ଶକ୍ତି ଦରକାର, ଏସବୁ ଦରକାର, ନହେଲେ ହେଇପାରିବ ନାହିଁ ତାହା ନୁହଁ। ଜଣେ ଯେତେ କ'ଣ ବହୁତ ଦୁର୍ବଳ ବ୍ୟକ୍ତି ହୁଅନ୍ତୁ ନା କାହିଁକି, କିନ୍ତୁ ଯଦି ସେ ଭଗବାନଙ୍କ ଶରଣ ଚାଲିଗଲେ ତାହେଲେ ସେ ବୀରରେ ପରିଣତ ହୋଇଯିବେ। ତେଣୁ ଅର୍ଜୁନ ସେଇଭଳି ଭାବେ ବୀର ଥିଲେ, ଇଏ ତାଙ୍କୁ ସମ୍ବୋଧନ କରୁଛନ୍ତି ବୀର। ବୀର ପ୍ରସଙ୍ଗରେ ଏସବୁ କଥା ଆଲୋଚନା ହୋଇଗଲା, ଯାହା ହଉ। ତେଣୁ ଯଦି ଅର୍ଜୁନ କହିବେ ତୁମେ ତାଙ୍କୁ କାହିଁକି ଇଏ କରୁଛ, ଆଉ ଜଣଙ୍କୁ କାହାକୁ ଇଏ କରୁନ, ଆଉ କାହାକୁ ଜଣେ ପତି ବୋଲି ଗ୍ରହଣ କର, ନା ନା ନ ଅନ୍ୟ ପତି ଗୁଣେ, ମୁଁ ଅନ୍ୟ କୌଣସି ପତିକୁ ଚାହୁଁନାହିଁ। ବୀର ତାଙ୍କୁ ସମ୍ବୋଧନ କରୁଛନ୍ତି ବୀର, ବୀର କହିଲେ ଆର ବହୁତ ରହିଛି ତତ୍ତ୍ୱ ସବୁ ରହିଛି। ଯାହା ହଉ, ତମୃତେ ଶ୍ରୀନିକେତନ, କେବଳ ସିଏ ବିଷ୍ଣୁକୁ ମୁଁ ଚାହୁଁଛି କାହିଁକି, ତମୃତେ ତମୃତେ କହିଲେ ସେ ବିଷ୍ଣୁଙ୍କ ଛଡ଼ା ଆଉ କାହାକୁ ମୁଁ ଚାହୁଁନାହିଁ କାହିଁକି, କାରଣ କ'ଣ। ଅର୍ଜୁନ ଭାବିବେ ନା, ଜଣେ ଜଣେ ପ୍ରଶ୍ନ କହୁଛି, କଥା କହୁଛି, ଅନ୍ୟ ଜଣଙ୍କୁ କହୁଛନ୍ତି, ସେ ଚିନ୍ତା କରିବେ, ଚିନ୍ତା ଶୁଣିକରି କ'ଣ ପଡ଼ିବ, ତା'ର ରିଆକ୍ସନ୍ ହେବ ନା, ସେଇଟାକୁ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି। ତେଣୁ ତମୃତେ ତାଙ୍କ ଛଡ଼ା ଆଉ ମୁଁ ବିଷ୍ଣୁଙ୍କୁ ଚାହୁଁଛି, ବିଷ୍ଣୁଙ୍କ ଛଡ଼ା ଆଉ କାହାକୁ ଚାହୁଁନି, ନା କାରଣ କ'ଣ, କାରଣ କ'ଣ ନା, ଶ୍ରୀନିକେତନ, ଶ୍ରୀ ନିକେତନ, ସିଏ ହେଉଛନ୍ତି ସ୍ତ୍ରୀ, ହେଉଛନ୍ତି ଲକ୍ଷ୍ମୀ ଦେବୀ, ଲକ୍ଷ୍ମୀ ଦେବୀ, ଲକ୍ଷ୍ମୀ ଦେବୀଙ୍କ ଠାରୁ ଆଉ କିଏ ଉନ୍ନତ ସ୍ତ୍ରୀ ଅଛନ୍ତି, ସବୁକିଛି ଧନର ମାଲିକାଣୀ ସିଏ ଲକ୍ଷ୍ମୀଦେବୀ, ଏବଂ ସବୁକିଛି ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ସରସ୍ୱତୀ ଦେବୀ। ତେଣୁ ଇଏ ଯେଉଁ କହୁଛନ୍ତି ଲକ୍ଷ୍ମୀଦେବୀକୁ ଉଦାହରଣ, ଲକ୍ଷ୍ମୀଦେବୀ ଶ୍ରୀନିକେତନ, ଭଗବାନଙ୍କର ବକ୍ଷ ଦେଶରେ ରହିଛନ୍ତି ଲକ୍ଷ୍ମୀଦେବୀ ଶ୍ରୀନିକେତନ, ଭଗବାନଙ୍କର ବକ୍ଷ ଦେଶରେ ବାମ ପଟରେ ଭଗବାନ ଶ୍ରୀଭତ୍ସ ଚିହ୍ନ ଶ୍ରୀ ଲକ୍ଷ୍ମୀଦେବୀ ରହିଛନ୍ତି, ଭଗବାନ ବକ୍ଷ ଦେଶରେ ରଖିଛନ୍ତି। ଲକ୍ଷ୍ମୀଦେବୀ କୁହାଯାଏ ଲକ୍ଷ୍ମୀଦେବୀ ଭଗବାନଙ୍କର ଏଇ ଯେଉଁ ରହିଛନ୍ତି ରାସଲୀଳାରେ ଭାଗ ନେବା ପାଇଁ ବହୁତ ତପସ୍ୟା କଲେ, ବର୍ତ୍ତମାନ ମଧ୍ୟ ତପସ୍ୟା କରୁଛନ୍ତି, ବିଲ୍ଲବନରେ ତପସ୍ୟା କରୁଛନ୍ତି। ତେଣୁ ଭଗବାନ ଆସି ପଚାରିଲେ, କ'ଣ ଚାହୁଁଛ ତୁମେ ଲକ୍ଷ୍ମୀ, କ'ଣ ଚାହୁଁଛ? ପ୍ରଭୁ ମୁଁ ଚାହୁଁଛି ଆପଣଙ୍କ ସେ ରାସଲୀଳାରେ ଭାଗ ନେବି। ଏ ଗୌଡ଼ୁଣୀ ମାନେ ସବୁ ଅଛନ୍ତି ସେଠି, ଗୌଡ଼ୁଣୀ ମାନେ ଅଛନ୍ତି, ଇଏ ହେଉଛନ୍ତି ଲକ୍ଷ୍ମୀଦେବୀ। ଲକ୍ଷ୍ମୀଦେବୀ ଚାହୁଁଛନ୍ତି ସେ ଗୌଡ଼ୁଣୀମାନଙ୍କ ସହିତ ଯାଇକି ଭଗବାନଙ୍କ ରାସଲୀଳାରେ ଯୋଗ ଦେବେ, କିନ୍ତୁ ତାଙ୍କର ଭାବ ହେଉଛି ଅଲଗା। ଏମାନେ ସବୁ ଗୌଡ଼ୁଣୀ, ଏ ନିମ୍ନ ଶ୍ରେଣୀର, ମୁଁ ହେଉଛି ଲକ୍ଷ୍ମୀ ଦେବୀ, ମୁଁ ଦେବୀ। ତେଣୁ ତାଙ୍କ ଅଧୀନରେ ସେ ଭଗବାନଙ୍କର ଆରାଧନା କଲେ ନାହିଁ, ଗୋପୀମାନଙ୍କର ଅଧୀନରେ ଆରାଧନା କଲେ ନାହିଁ, କାହିଁକିନା ତାଙ୍କର ରହିଛି କ'ଣ ଗର୍ବ ରହିଛି, ମୁଁ ଲକ୍ଷ୍ମୀ, ସେମାନେ ସବୁ କ'ଣ ବୈଶ୍ୟ ଜାତିରେ, ସେମାନେ ସବୁ ବୈଶ୍ୟ ଜାତି, ସେମାନେ ଗୌଡ଼କୂଳରେ, ଆଉ ମୁଁ ଦେବୀ। ତେଣୁ ସେ ତାଙ୍କର ଶରଣ ନ ନେଇକି ଭଗବାନଙ୍କର ଆରାଧନା କରୁଥିଲେ। ତେଣୁ ଭଗବାନ ତାଙ୍କ ପାଖରେ ଆବିର୍ଭାବ ପଚାରିଲେ, କ'ଣ ଚାହୁଁଛ ଲକ୍ଷ୍ମୀ? ନା ପ୍ରଭୁ ମୁଁ ଟିକେ ଚାହୁଁଛି ସେ ରାସଲୀଳାରେ ଟିକେ ଯୋଗଦାନ କରିବି। ନା ସେଇଟା ହେଇପାରିବନି, ଆଉ କ'ଣ କୁହ। ତେଣୁ ସେ କହିଲେ, ଠିକ୍ ଅଛି, ମୁଁ ଆପଣଙ୍କର ବକ୍ଷ ଦେଶରେ ରହିବି, ସ୍ଥାନ ପାଇବି। ତେଣୁ ଭଗବାନ କୃଷ୍ଣଙ୍କର ବକ୍ଷ ଦେଶରେ ଗୋଟେ ଗୋଲ୍ଡେନ୍ ସୁବର୍ଣ୍ଣ ରୋମାବଳୀ ରହିଛି, ଯାହାକୁ କୁହାଯାଏ ଶ୍ରୀବତ୍ସ ଚିହ୍ନ। ଲକ୍ଷ୍ମୀଦେବୀ ଭଗବାନଙ୍କର ବକ୍ଷ ଦେଶରେ ରହିଛନ୍ତି, ଶ୍ରୀନିକେତନ, ଶ୍ରୀନିକେତନ। ତେଣୁ ଆମେ ଭଗବାନ ଯେତେବେଳେ ଦର୍ଶନ କରୁଛେ, ସେତେବେଳେ ଲକ୍ଷ୍ମୀଦେବୀଙ୍କ କୃପା ଆମେ ପ୍ରାପ୍ତ ହେଉଛେ। ଭାଗବତ ମଧ୍ୟ ବର୍ଣ୍ଣନା, ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଲକ୍ଷ୍ମୀଦେବୀ ଯେତେବେଳେ ବାହାରିଲେ ଭଗବାନଙ୍କୁ ବିବାହ କଲା ପରେ ସମସ୍ତଙ୍କ ଅଲକ୍ଷ୍ୟରେ ଲକ୍ଷ୍ମୀଦେବୀ ଭଗବାନଙ୍କ ବକ୍ଷ ଦେଶରେ ସ୍ଥାନ ପାଇଲେ, ଭଗବାନ ତାଙ୍କୁ ଦେଇଛନ୍ତି ବକ୍ଷ ଦେଶରେ ସ୍ଥାନ ଦେଇଛନ୍ତି ଲକ୍ଷ୍ମୀଦେବୀଙ୍କୁ। କିନ୍ତୁ ଲକ୍ଷ୍ମୀଦେବୀ ବକ୍ଷ ଦେଶରେ ରହିଲେ ମଧ୍ୟ ସିଏ ହେଉଛନ୍ତି ପାଦ ସେବନର ଆଚାର୍ଯ୍ୟ, ପାଦ ସେବାର ଆଚାର୍ଯ୍ୟ ହେଉଛନ୍ତି ସିଏ, ପାଦ ସେବାରେ ସିଏ ହେଉଛନ୍ତି ଆଚାର୍ଯ୍ୟା। ବକ୍ଷ ଦେଶରେ ରହିଲେ ମଧ୍ୟ ପାଦ ପାଖରେ ବହୁତ ଭିଡ଼, ଟ୍ରାଫିକ୍ ଜାମ୍ ପାଦ ପାଖରେ, ଭଗବାନ ପାଦ ପାଖରେ ସାରଙ୍ଗାଣଂ ପଦାମ୍ବୁଜମ୍ ବୋଲି କୁହାଯାଏ, ଭଗବାନଙ୍କୁ କୁହାଯାଏ ସାରଙ୍ଗାଣଂ ପଦାମ୍ବୁଜମ୍, ଭଗବାନଙ୍କର ପାଦ ପାଦପୁଞ୍ଜ ପାଦ ପଦ୍ମ, ସେଇଟା ସାରଙ୍ଗମାନେ ମଧୁ ମହୁମାଛିମାନେ ସେ ମହୁ ଫୁଲ ପ୍ରତି ଆକର୍ଷିତ ହେଇଯାଆନ୍ତି, ଏଭଳି ଆକର୍ଷିତ ହେଇଯାଆନ୍ତି ମଧୁ ପୁଷ୍ପ ପ୍ରତି ଏଭଳି ଆକର୍ଷିତ ହେଇଯାଆନ୍ତି, ରାତି ହେଇଗଲାଣି ସକାଳ ସୂର୍ଯ୍ୟ ଡୁବିଗଲାଣି ସେ ଜାଣିପାରନ୍ତି ନାହିଁ। ତେଣୁ ସୂର୍ଯ୍ୟ ବୁଡ଼ିଗଲେ ମଧୁ ଯେଉଁ ରହିଛି ପଦ୍ମ ବନ୍ଦ ହେଇଯାଏ, ବନ୍ଦ ହେଇଗଲା ପରେ ସେମାନେ ପ୍ରାଣ ତ୍ୟାଗ କରିଦିଅନ୍ତି ମହୁମାଛିମାନେ, ଏଭଳି ରହିଛନ୍ତି ତାହାର ସୁଗନ୍ଧ ପ୍ରତି ଏତେ ଆକର୍ଷଣ ରହିଛନ୍ତି। ସାରଙ୍ଗାଣଂ ପଦାମ୍ବୁଜ, ଭଗବାନ ପାଦ ପଦ୍ମଙ୍କୁ ଏଭଳି ଭାବରେ କୁହାଯ, ସବୁ ଭକ୍ତମାନେ ବିଶେଷ ଭାବରେ ଦାସ୍ୟ ଭକ୍ତ ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହେଇଛନ୍ତି ସେମାନେ ସବୁବେଳେ ସେଇ ପାଦ ପାଖରେ ରହିଥିବେ, ପାଦ ପାଖରେ ରହିଥିବେ। ତେଣୁ ରହିଛନ୍ତି ଭକ୍ତମାନେ ସବୁବେଳେ ଚାହିଁବେ ଭଗବାନ ପାଦ ସେବା, ଭଗବାନ ପାଦ ପାଦ ସେବା କରିବେ। ଭାଗବତ ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ ଏଇ ଦୁଇଟି ହେଉଛି ଭଗବାନ ପାଦ ପଦ୍ମ, ଭଗବାନ ପ୍ରଥମ ଭାଗବତ ପ୍ରଥମ ସ୍କନ୍ଧ ଏବଂ ଦୁଇଟି ଦ୍ୱିତୀୟ ସ୍କନ୍ଧ ଏଇ ଦୁଇଟି ଭଗବାନ ଦୁଇଟି ପାଦ ପଦ୍ମ। ତେଣୁ କିନ୍ତୁ ତଥାପି ସେଠି ଯଦିଓ ସବୁବେଳେ ଭକ୍ତମାନଙ୍କ ଭିଡ଼, କିନ୍ତୁ ଲକ୍ଷ୍ମୀଦେବୀ ମଧ୍ୟ ଆସି ସେଇଠି ବସିଥାନ୍ତି, ଭଗବାନଙ୍କ ସେବାରେ ପାଦ ସେବାରେ ନିଯୁକ୍ତ ଥାନ୍ତି ସବୁବେଳେ। ଏକଥାଟି ପୃଥୁ ମହାରାଜ କହିଛନ୍ତି, ପୃଥୁ ମହାରାଜ କହିଛନ୍ତି ଯେ ପ୍ରଭୁ ଯଦି କେତେବେଳେ ଲକ୍ଷ୍ମୀଦେବୀଙ୍କ ସହିତ ଆମର ଝଗଡ଼ା ହେବ, ସବୁ ସେଇଠି ରହିଛନ୍ତି ନା ଭଗବାନଙ୍କୁ ପାଦକୁ ଆଉ ଇଏ କରିବା ପାଇଁ ସେବା କରିବା ପାଇଁ, ତେଣୁ ଭକ୍ତମାନଙ୍କ ସହିତ ଯଦି ଲକ୍ଷ୍ମୀଦେବୀ କହିବେ ନା ନା ତୁମେ ଯା, ଓ ପୃଥ୍ୱୀ ମହାରାଜ ଗୋଟେ ଶ୍ଳୋକ ଅଛନ୍ତି ଭାଗବତ ଚତୁର୍ଥ ସ୍କନ୍ଧରେ, ସେ କହୁଛନ୍ତି ଯେ ପ୍ରଭୁ ଯଦି ଲକ୍ଷ୍ମୀଦେବୀଙ୍କ ସହିତ ଝଗଡ଼ା ହେବ ଆମେ କେତେବେଳେ, ପ୍ରଭୁ ଆପଣ ଲକ୍ଷ୍ମୀଦେବୀଙ୍କ ସପୋର୍ଟ ନେବେନି, ଆମ ସପୋର୍ଟ ନେବେ, ଏଭଳି ଭାବେ ପୃଥ୍ୱୀ ମହାରାଜ ଭଗବାନ ସ୍ତୁତି କରିଛନ୍ତି, ଏସବୁ ଗୋଟେ ଅଛନ୍ତି। ତେଣୁ ଲକ୍ଷ୍ମୀଦେବୀ ଯଦିଓ ବକ୍ଷ ଦେଶରେ ସ୍ଥାନ ଦେଇଛନ୍ତି ଭଗବାନ ତାଙ୍କୁ। ଭଗବାନ ସବୁବେଳେ ଲକ୍ଷ୍ମୀ ବକ୍ଷ ଦେଶରେ, ତେଣୁ ଆମେ ଯେତେବେଳେ ଭଗବାନ ଭକ୍ତ ଯେତେବେଳେ ଭଗବାନ ଦର୍ଶନ କରନ୍ତି, ଲକ୍ଷ୍ମୀଦେବୀଙ୍କ କୃପା ସେ ପ୍ରାପ୍ତ ହୁଅନ୍ତି। ତେଣୁ ଭକ୍ତ କେବଳ ଦରିଦ୍ର ହୋଇପାରିବ ନାହିଁ, ଭଗବାନ ଦର୍ଶନ କରିବ ଖାଲି ଦର୍ଶନ ମାତ୍ରକେ ସେମାନେ ଲକ୍ଷ୍ମୀଦେବୀଙ୍କ କୃପା ପ୍ରାପ୍ତ ହେବେ। ଭଗବାନଙ୍କୁ ଲକ୍ଷ୍ମୀଦେବୀ ସେଥିପାଇଁ ଭଗବାନ ସ୍ଥାନ ଦେଇଛନ୍ତି ବକ୍ଷ ଦେଶରେ। ଭଗବାନ ଯେତେବେଳେ ଦର୍ଶନ କରିବେ, ଲକ୍ଷ୍ମୀଦେବୀ ମଧ୍ୟ ତାଙ୍କୁ ଦର୍ଶନ କରିବେ ଆଉ ତାଙ୍କୁ କୃପା କରିବେ। ଏଇଭଳି ଭାବରେ କଥା ରହିଛି। ସବୁ ଭକ୍ତମାନେ ଚାହାନ୍ତି ଭଗବାନ ପାଦ ସେବା କରିବା ପାଇଁ, ପାଦ ସେବା, ପାଦ ସେବାରେ ଆଚାର୍ଯ୍ୟ ହେଉଛନ୍ତି ଲକ୍ଷ୍ମୀଦେବୀ, ଲକ୍ଷ୍ମୀ ପାଦ ସେବାରେ ଆଚାର୍ଯ୍ୟ ହେଉଛନ୍ତି ଲକ୍ଷ୍ମୀଦେବୀ। କିନ୍ତୁ ଭଗବାନ ଯଦିଓ ତାଙ୍କୁ ବକ୍ଷ ଦେଶରେ ସ୍ଥାନ ଦେଇଛନ୍ତି, କିନ୍ତୁ ତଥାପି ସେ ସବୁବେଳେ ଭଗବାନ ପାଦପଦ୍ମ ସେବାରେ ନିଯୁକ୍ତ ଥାଆନ୍ତି, ଭଗବାନ ପାଦପଦ୍ମ ସେବାରେ ନିଯୁକ୍ତ ଥାଆନ୍ତି। ଦଶମ ସ୍କନ୍ଧ 99 ବର୍ଣ୍ଣନା କରାଯାଇଛି। ଭଗବାନ ଗୋଟେ ଥର ଲକ୍ଷ୍ମୀଦେବୀ ସବୁବେଳେ ଭଗବାନ ପାଦ ପାଖରେ ରହିଥାନ୍ତି, କିନ୍ତୁ ଥରେ ଗୋଟେ ଥର ଭଗବାନ ଚାହିଁଲେ ଏ ଲକ୍ଷ୍ମୀଦେବୀ କୋଳରେ ଟିକେ ବିଶ୍ରାମ ଦେବେ। ଯେତେବେଳେ ଦଶମ ସ୍କନ୍ଧ 99 ବର୍ଣ୍ଣନା କରାଯାଇଛି, ଶୟାନ ଶ୍ରିୟ ଉତ୍ସଙ୍ଗେ, ଲକ୍ଷ୍ମୀଦେବୀଙ୍କର କୋଳରେ ଭଗବାନ ଶୟନ କରିଥିଲେ, ମଥା ରଖିକି ଶୟନ କରିଥିଲେ। ହଁ, ସାଙ୍ଗେ ସାଙ୍ଗେ ଆସିଲେ କିଏ ଦକ୍ଷ ଆସିଲେ ନା, ଦକ୍ଷ ଆସିକିରି ଭଗବାନ ବକ୍ଷ ଦେଶରେ ପ୍ରହାର କଲେ, ଯେଉଁଠି ଲକ୍ଷ୍ମୀଦେବୀ ରହିଛନ୍ତି ସେଇଠି ପ୍ରହାର କଲେ ଶିବ ସଚିନ। ଏବଂ ଭଗବାନ ମଧ୍ୟ ତାଙ୍କୁ ମଧ୍ୟ ରଖିଲେ, ଠିକ୍ ତମେ ମଧ୍ୟ ରୁହ, ଲକ୍ଷ୍ମୀ ରହିଛନ୍ତି ଏବଂ ଶିବସ ମଧ୍ୟ ରହିଛନ୍ତି, ଭୃଗୁକୁ ମଧ୍ୟ ରଖିଛନ୍ତି, ଭୃଗୁ ଦକ୍ଷିଣ ଭୃଗୁ ଭୃଗୁକୁ ମଧ୍ୟ ରଖିଛନ୍ତି। ଏ ବହୁତ ଘଟଣା ରହିଛି। ଆମର କଥା ହେଉଛି କ'ଣ ନା, ଲକ୍ଷ୍ମୀଦେବୀ ଶ୍ରୀନିକେତନ, ଲକ୍ଷ୍ମୀଦେବୀଙ୍କର କୃପା ପ୍ରାପ୍ତ ହେବା ପାଇଁ ବ୍ରହ୍ମା ଶିବ ଆଦି ପ୍ରାର୍ଥନା କରୁଛନ୍ତି। ଭାଗବତ ପ୍ରଥମ ସ୍କନ୍ଧ 18 ଶ୍ଳୋକଟି ଅଛନ୍ତି, ବ୍ରହ୍ମା ଶିବ ଆଦି ଭଗବାନ ଲକ୍ଷ୍ମୀଦେବୀଙ୍କ କୃପା ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, କିନ୍ତୁ ସେ ଲକ୍ଷ୍ମୀଦେବୀ ତାଙ୍କୁ ଅନାଦର କରିକିରି ଭଗବାନଙ୍କ ଶରଣ ଅନ୍ୱେଷଣ କରୁଛନ୍ତି। ଏଇଭଳି ଭାବେ ଶ୍ରୀନିକେତନ ଲକ୍ଷ୍ମୀଦେବୀ, ଯାହାଙ୍କର ଗୋପୀମାନେ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କୁ କହିଛନ୍ତି ଶ୍ରୀନିକେତନ, କେଉଁଠି କହିଛନ୍ତି, ଏକାଶ ସ୍କନ୍ଧ 10 ସ୍କନ୍ଧ 31 ଅଧ୍ୟାୟରେ ଶ୍ରୀନିକେତନ ଯେଉଁ ରହିଛି, କ'ଣ ସେ ଶ୍ଳୋକ ଗୋପୀ ଗୀତରେ କ'ଣ ସେଇଟା, କେଉଁଟା ମନେ ପଡ଼ୁନି, ଶ୍ରୀନିକେତନଙ୍କୁ ଅଛି ବୋଧେ ନା କ'ଣ, ଶ୍ରୀକର ଗରମ ବିରଚିତାଭୟଂ ବ୍ରିସ୍ନିଧି ଉର୍ଜତେ ଚରଣମିୟୁଷା ସଂଶ୍ରୁତେର୍ଭୟା କର ସରୋରୁହଂ କାନ୍ତ କାମଦ ଶିରସି ଦେହିନ ଶ୍ରୀକର ଗ୍ରହଣ। ଲକ୍ଷ୍ମୀଦେବୀଙ୍କର କରଗ୍ରହଣ କରିଛନ୍ତି, ଶ୍ରୀକର ଗ୍ରହଣ, ତେଣୁ ଗୋପୀମାନେ ପ୍ରାର୍ଥନା କରୁଛନ୍ତି, ରାଧାରାଣୀ ମଧ୍ୟ ସେ କଥା କହୁଛନ୍ତି। ବହୁତ କଥା ଏ ଲକ୍ଷ୍ମୀଦେବୀକୁ ଏସବୁ କଥା ରହିଛି, ବହୁତ କଥା ରହିଛି, ଯାହା ବି ହେଉ ଆମେ ଏତେ ଆଲୋଚନା କରିବା ନାହିଁ, ସମୟ କମ୍ ରହିଛି। ତେଣୁ ଏଠି କୁହାଯାଉଛି ଶ୍ରୀନିକେତନ, ଶ୍ରୀନିକେତନ ଶ୍ରୀ ଲକ୍ଷ୍ମୀଦେବୀ ତାଙ୍କ ବକ୍ଷ ଦେଶରେ ଆଶ୍ରୟ ନେଇଛନ୍ତି, ଲକ୍ଷ୍ମୀଦେବୀଙ୍କ କୃପା ପ୍ରାପ୍ତ ହେବା ପାଇଁ ବ୍ରହ୍ମା ଶିବ ଆଦି ପ୍ରାର୍ଥନା କରୁଛନ୍ତି, କିନ୍ତୁ ଲକ୍ଷ୍ମୀଦେବୀ ତାଙ୍କୁ ସବୁ ଅନାଦର କରିକିରି ଭାଗବତରେ 8ମ ସ୍କନ୍ଧରେ ଏଇ 8ମ ଅଧ୍ୟାୟରେ ଏ 3ଟି ଶ୍ଳୋକରେ ତାଙ୍କର କିଏ ପତି ହେବେ ସେଇଟା ସେ ବର୍ଣ୍ଣନା କରିଛନ୍ତି ଶ୍ରୀନିକେତନ। ନୂନଂ ତପୋଜସ୍ୟ ନ ମନୁ ନିର୍ଜୟ ଏଭଳି ଭାବରେ କହିଛନ୍ତି। ବହୁତ ବ୍ୟକ୍ତିଙ୍କର ବହୁତ ରହିଛି, ଗୁଣ ରହିଛି, ସବୁ ରହିଛି, କିନ୍ତୁ କିଛି ନା କିଛି ଦୋଷ ରହିଛି, କିନ୍ତୁ ଭଗବାନ ହେଉଛନ୍ତି ଏଭଳି, ତାଙ୍କର କୌଣସି ଦୋଷ ନାହିଁ, ଦୋଷ ବିବର୍ଜିତ, କୌଣସି ଦୋଷ ନାହିଁ। ତଥାପି ଲକ୍ଷ୍ମୀଦେବୀ ଗୋଟେ ଦୋଷ ବାହାର କରିଦେଲେ, ଦୋଷ ବାହାର କରିଦେଲେ, ଯଦିଓ ନାହିଁ ତାଙ୍କର ଦୋଷ, କିନ୍ତୁ ଦୋଷ ଗୋଟେ ବାହାର କରିଦେଲେ, କ'ଣ ସେ ଦୋଷ, ହଁ ନ କାଙ୍କେଇ ମା, ଯଦିଓ ସବୁ ଗୁଣ ରହିଛି କିନ୍ତୁ ସେ ମୋତେ ଚାହୁଁନାହାନ୍ତି, କିନ୍ତୁ ମୋତେ ନ ଚାହିଁଲେ ମଧ୍ୟ ସେ ମୋର ପତି ବୋଲି କହିକି ତାକୁ ବରଣ କଲେ। ତେଣୁ ଏଇଠି ସେ କଥା କୁହେ ଶ୍ରୀନିକେତନ ଲକ୍ଷ୍ମୀଦେବୀ ତାଙ୍କର, ଆମର ଏଇ କଥାଟି ମଧ୍ୟ କହି ଇଏ କହିଛନ୍ତି କ'ଣ, ରୁକ୍ମିଣୀ ଦେବୀ ମଧ୍ୟ କହିଛନ୍ତି, रुक्मिणी देवी मध्य जो पत्र लिखी थे भगवान बहुत करवाई से कथा कही तेणु यही भाव में रुक्मिणी देवी मध्य लक्ष्मी देवी लक्ष्मी देवी सब लक्ष्मी मैंने सब भगवान वरण करेंगे सी आगे वरण करेंगे पति हो विष्णु भगवान अनेक लक्ष्मी रही लक्ष्मी सहस्र सतसं भ्रमसेव्यमान गोविंदमादि पुरुषं तमं भजामि लक्ष लक्ष लक्ष्मी रही भगवान एत लक्ष्मी रखिए एत स्त्री ग्रह करेंगे केमी तक पारे पोषे कौन लक्ष्मी हूँ भगवान से पालन पोषण करवा धन पठे लक्ष्मी देवी धन रही अवश्य लक्ष्मी देवी धन प्राप्त होती भगवान कृपा प्राप्त होती यही जो मैंने मूर्ख जो मैंने बुझीपारती ना से कहते लक्ष्मी देवी कोप करेंगे तार जगन्नाथ खाया पाइबे ना भिक्षा कले खाया मिले ना यही मान मूर्ख मान सब व्यक्ति रही कौन कह भारत बर्षा देश उत्कले पुरुषोत्तमा ओडिशा देश भारत बर्षे श्रेष्ठ आमर यहाँ स्कंद पुराण ना उत्कले पुरुषोत्तमा उत्कल देश रत महात्म्य रही कि स्त्रीलोक मैंने ये भाव लक्ष्मी को ये कर जगन्नाथ को भिकारी कर कौन कह उत्कल देश लोक बासी पूजा कर गुरुवार दिन महासाना गुरुवार गोटे नहीं ना गुरुवार कह मार्गशीर मस मान भी मार्गशीर से मास रे गुरुवार दिन कौन करेंगे ना ये भाव पूजा कर लक्ष्मी कर लक्ष्मी से खुशी हे लक्ष्मी से खुशी हे आम कौन कह यही सब विभिन्न प्रकार पाषण कलौ न भेद जना कलीयुग लोक मैंने जापारे ना कलीयुग सब है कलीयुग पाषण धर्म चलो ये पाषण धर्म लक्ष्मी पुराण गोटे से पाषण पुराण पाषण पुराण त्रिनाथ मेला ये सब पाषण धर्म कलीयुग लोक मैंने जापारे ना एमती जगन्नाथ धाम लोक मैंने से करेंगे पूरी से करशार सब हो लक्ष्मी देवी रही लक्ष्मी देवी को भगवान स्थान देती भगवान चाहूना लक्ष्मी देवी जदि न आसवे लक्ष्मी देवी कृपा जब न मिले केमी भगवान चलिए कौन करेंगे कमी कौन ना से चाहूना न का लक्ष्मी देवी निजे कौन से न चाहिए मुझे वरण करी किंतु आमर पुराण में कहा जाए ना भगवान जब कहले मुझ चाहे ना बोलिकी लक्ष्मी देवी त्याग करदे ये सब शुणा हो लक्ष्मी पुराण आम सब पिला शुणुलू सब कौन कह यह पाषण धर्म चलती भागवत मोर से भागवत हूँ सूर्य पुरा ये सब पुराण आर्क धून दीत भगवान चल जबारु कली युग में अंधकार छाई जाइए तेना जो मैंने भागवतम आश्रय ने प्रकृत पंथा जानवे प्रकृत पथ को जानवे ना यही भाव में सब रही अंधकार भितर चलते बहुत तथागत धर्म सब रही कली युग ये भाव छाई कली युग में आम से आलोचना करवा ना समय हो गला तेणु कली युग अवस्था यही भाव हम प्रकृत धर्म लोप पाइव प्रकृत धर्म लोप पाइव तेणु आमको भगवान कृपार प्रभुपाद महाराज कृपार आम प्रकृत धर्म प्रकृत आलोक दौंस प्रकृत आलोक देखा ये हूँ कली युग में ये हूँ भागवतम होती भाव में पुराण आर्क अधुन दीत अधुन कहे कली युग उदित होती कली युग भागवत पुराण उदित उदय होती भगवान ये भागवत रूप पुराण से आश्रय नहीं कली युग में अन्य युगर आश्रय नहीं ना कली युग नहीं आश्रय भगवान द्वापर युग में चलीगला भागवतम से आश्रय नहीं भगवान तेणु जो मैंने भागवत रूपक पुराणर रूपक सूर्य आश्रय ने से पथ पाइबे ये पथर ये पथटा हो कौन ये पथ डायरेक्ट जा भगवत धाम जीव वैकुंठ को लोक जीव ये आश्रय भागवत आश्रय ने आम सीधा सड़क जा भगवत धाम जाए पहुँची जा भगवत धाम पहुँची जा हरे कृष्ण 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 हरे 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 राम राम भगवत धाम को जाए पहुँच जा भागवत तुम आश्रय नहीं करी भगवत धाम जाए पहुँची जा ହେଉଛି। ତେଣୁ ଇଏ ଲକ୍ଷ୍ମୀ ଦେବୀ, ଆଉ ଜଣେ ଲକ୍ଷ୍ମୀ ସେ କହୁଛନ୍ତି ଶ୍ରୀନିକେତନ, ସେ ହେଉଛନ୍ତି ଲକ୍ଷ୍ମୀଙ୍କର ଆଶ୍ରୟଦାତା ଶ୍ରୀନିକେତନ। ତେଣୁ ଯଦି ଅର୍ଜୁନ କହିବେ ହେ ଦେବୀ ତୁମେ ଯାଉଛ ତାଙ୍କୁ ସନ୍ତୋଷ କରିବା ଏତେ ସହଜ ନୁହଁ, ଯେମିତି ନାରଦ ମୁନି ଧ୍ରୁବଙ୍କୁ କହିଥିଲେ ଏତେ ସହଜ ନୁହଁ। ତେଣୁ ସେ କହୁଛନ୍ତି ତୁଷ୍ୟତାଂ ମହେଶ ଭଗବାନ, ତୁଷ୍ୟତାଂ ମହେଶ ଭଗବାନ, କାଳେ ଅର୍ଜୁନ ଚିନ୍ତା କରିବେ ତାଙ୍କୁ ସନ୍ତୋଷ କରିବା ଏତେ ସହଜ ନୁହଁ। ତେଣୁ ସେ ପ୍ରାର୍ଥନା କରୁ ତୁଷ୍ୟତାଂ ମହେଶ ଭଗବାନ, ସେ ହେଉଛନ୍ତି ଭଗବାନ, ହଁ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ସବୁକିଛି ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି। ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ଅର୍ଥ ନୁହଁ ଆଉ ଗୋଟେ ସପ୍ତମ ଐଶ୍ୱର୍ଯ୍ୟ ରହିଛି ବା ଅଷ୍ଟମ ଐଶ୍ୱର୍ଯ୍ୟ ରହିଛି ବା ନବମ ଐଶ୍ୱର୍ଯ୍ୟ ରହିଛି, ନା ସବୁ ଐଶ୍ୱର୍ଯ୍ୟ ପୂର୍ଣ୍ଣ। ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ କହିଲେ ସମସ୍ତ ଐଶ୍ୱର୍ଯ୍ୟ ସେ ସମଗ୍ରସ୍ୟ, ଏମିତି କିଛି ଐଶ୍ୱର୍ଯ୍ୟ ନାହିଁ ବାକି ରହିଗଲା ଭଗବାନ ପାଖରେ ନାହିଁ, ସେଇଟା ସେ ଐଶ୍ୱର୍ଯ୍ୟଟା ନାହିଁ। ଏବଂ ଐଶ୍ୱର୍ଯ୍ୟ ଯେଉଁ ରହିଛି ପୂର୍ଣ୍ଣ ମାତ୍ରାରେ ରହିଛି, ଐଶ୍ୱର୍ଯ୍ୟ ରହିଛି ଅଳ୍ପ ମାତ୍ରାରେ ରହିଛି ତାହା ନୁହଁ, ପୂର୍ଣ୍ଣ ପୂର୍ଣ୍ଣ ମାତ୍ରାରେ ପୂର୍ଣ୍ଣ ଐଶ୍ୱର୍ଯ୍ୟ ରହିଛି, ସେ ହେଉଛନ୍ତି ଭଗବାନ। ତେଣୁ ସେ ଭଗବାନ ମୋ ଉପରେ ସନ୍ତୁଷ୍ଟ ସନ୍ତୁଷ୍ଟ ହୁଅନ୍ତୁ, ସତାଙ୍ଗ ସେ ଭଗବାନ। ଯଦି ଅର୍ଜୁନ କହିବେ ଯେ ସେ ଏତେ ସହଜରେ ସନ୍ତୁଷ୍ଟ ହେବେ ନାହିଁ, ତେଣୁ ସେ କହୁଛନ୍ତି ସେ ହେଉଛନ୍ତି ମୁକୁନ୍ଦ, ମୁକୁନ୍ଦ ମୁକୁନ୍ଦ ଶବ୍ଦରେ ବହୁତ ଅର୍ଥ ରହିଛି। ମୁକୁନ୍ଦ ଅନାଥ ସଂଶ୍ରୟ, ଯାହାର କି ନାଥ ନାହାନ୍ତି ତାଙ୍କୁ ସେ ଦିଅନ୍ତି ସଂଶ୍ରୟ ବା ଆଶ୍ରୟ ଦିଅନ୍ତି। ହେ ନାଥ ନାରାୟଣ ହରି, ହେ ନାଥ ନାରାୟଣ ହରି, ଜୟ ଗୋପାଳ କୃଷ୍ଣ ମୁରାରୀ, ଜୟ ଗୋପାଳ କୃଷ୍ଣ ମୁରାରୀ, ଜୟ ଗୋପାଳ କୃଷ୍ଣ ମୁରାରୀ, ଜୟ ଗୋପାଳ କୃଷ୍ଣ, ହେ ନାଥ ନାରାୟଣ ହରି, ହେ ନାଥ ନାରାୟଣ ହରି, ନାଥ ନାରାୟଣ ହରି, ହେ ନାଥ ନାରାୟଣ। ମୁଁ ସେଦିନ ଗୋଟେ କଥା କହିପାରିଲି ନାହିଁ, ନାଥ ଗୋଟେ ସନାଥ ଜୀବିତମ ଗୋଟେ ରହିଛି, ଏଇଟା ହେଉଛି ମୁକୁନ୍ଦମାଳା ସ୍ତୋତ୍ରରେ କୁଳଶେଖର କହିଛନ୍ତି, ଏଇଟା କୁଳଶେଖର କହିଛନ୍ତି ଆମେ ସବୁ ଅନାଥ ହେଇକି ରହିଛେ, କିନ୍ତୁ ଭଗବାନ ହେଉଛନ୍ତି ଆମର କେବେ କଦାହମ୍, କେବେ ମୁଁ ଭଗବାନ କୃପା ପ୍ରାପ୍ତ ହେବି, କଦାହମ୍ ସନାଥ ଜୀବିତମ ସେଥିରେ ରହିଛି ମୁକୁନ୍ଦମାଳା ସ୍ତୋତ୍ରରେ କୁଳଶେଖର ଏଇଟା କହିଛନ୍ତି। ମୁଁ ସେଦିନ ଯାଇକି ଖୋଜୁଥିଲି କେଉଁଠି ଅଛି ସେ ଶ୍ଳୋକଟି, ଏଇଭଳି ଭାବରେ ରହିଛି, ଆମେ ସବୁ ଅନାଥ ହେଇକି ରହିଛେ ପ୍ରକୃତରେ। ଭଗବାନଙ୍କ ଶରଣରେ ଯେଉଁମାନେ ଯାଇନାହାନ୍ତି ସେମାନେ ଅନାଥ, କିନ୍ତୁ ଯଦି ଆମେ ଭଗବାନଙ୍କ ଶରଣରେ ଗଲେ ତାହେଲେ ଆମେ ସନାଥ ହେଇଯିବା, କିନ୍ତୁ ତଥାପି ଲୋକମାନେ ସନାଥ ହେଉନାହାନ୍ତି, ସେମାନେ କହୁଛନ୍ତି ଆମେ ଅନାଥ ହେବାଟା ଭଲ। ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ, ଭଗବାନ ହେଉଛନ୍ତି ନାଥ ସନାଥ, ଆମେ ତାଙ୍କ ଶରଣରେ ଗଲେ ଆମେ ସନାଥ ହେଇଯିବା, କିନ୍ତୁ ଲୋକମାନେ ସନାଥ ହେବା ପାଇଁ ଚାହୁଁନାହାନ୍ତି, ଅନାଥ ହେବା ପାଇଁ ଚାହୁଁଛନ୍ତି। ତେଣୁ ବୁଲା କୁକୁର ଭଳି ମ୍ୟୁନିସିପାଲିଟି ଆସି ତାଙ୍କୁ ଉଠେଇଦେବ, ଉଠେଇ ନେବ ମୃତ୍ୟୁର କବଳରେ, ଯମରାଜ ଆସି ନେଇଯିବ ତାଙ୍କୁ। ତେଣୁ ଭଗବାନ ଯମରାଜ ତାଙ୍କ ଦୂତମାନଙ୍କୁ କହି ଖବରଦାର, ଯେଉଁମାନେ ଜଗନ୍ନାଥଙ୍କ ଶରଣରେ ଯାଇଛନ୍ତି ତାଙ୍କ ପାଖକୁ ଯିବ ନାହିଁ। ଜିହ୍ୱାନ ଭକ୍ତି ଭଗବତ ଗୁଣ ନାମ ଧ୍ୟେୟମ୍ ଚେତ ସ୍ତନ ସ୍ମରତି ତଚ୍ଚରଣାରବିନ୍ଦମ୍ କୃଷ୍ଣୋ ନ ନମନ୍ତି ଯଚ୍ଛିର କଦାପି ତାନାନ ୟୁଦ୍ଧମ ଅସୁତୋ ବିଷ୍ଣୁକୃତାନ କୃତ ବିଷ୍ଣୁକୃତାନ, ବିଷ୍ଣୁକୃତ କରିନାହାନ୍ତି ମାନେ ସେମାନେ ଅନାଥ, ସେମାନଙ୍କୁ ସବୁ ଆଣିବ ମୋ ପାଖକୁ। ଯେଉଁମାନେ ସନାଥ, ଯେଉଁମାନଙ୍କ ନାଥ ହେଉଛନ୍ତି ଭଗବାନ, ତାଙ୍କ ପାଖକୁ ଭୁଲରେ ଯିବ ନାହିଁ, ଏସବୁ କଥା ରହିଛି। ତେଣୁ ସେ ହେଉଛନ୍ତି ମୁକୁନ୍ଦ, ମୁକ୍ତି ପ୍ରଦାନ କରିବେ ବା ଭକ୍ତି ମଧ୍ୟ ପ୍ରଦାନ କରିବେ। ଏଠି ଏମାନେ ଭଗବାନଙ୍କ ନିତ୍ୟ ପାର୍ଶ୍ୱଦ ଏମାନେ ସବୁ, ତେଣୁ ସେମାନେ ଭକ୍ତି ପ୍ରାର୍ଥନା କରିବେ। ମୁକୁନ୍ଦ, ମୁକୁନ୍ଦର ଅର୍ଥ ହେଉଛି ଭକ୍ତି, ଆମେ ସେଦିନ କହୁଥିଲୁ ମୁକ୍ତିକୁ ଯିଏ କୁତ୍ସିତ କରିଦିଅନ୍ତି ସେ ହେଉଛନ୍ତି ମୁକୁନ୍ଦ, ମୁକୁନ୍ଦ ମୁକୁନ୍ଦ ଶବ୍ଦର ଅନେକ ଅର୍ଥ ରହିଛି। ତେଣୁ ଏ ମୁକୁନ୍ଦ କହିଲେ ଇଏ ଭକ୍ତି ପ୍ରଦାନ, ମୁକୁନ୍ଦର ନାଁ ତ ସିଏ ଭକ୍ତି ପ୍ରଦାନ କରିବେ, ଆଉ ପାଖରେ ନାହିଁ ସେ ଭକ୍ତି ପ୍ରଦାନ କରିବା ପାଇଁ, ଭକ୍ତି ପାଇବା ପାଇଁ, ଜଣେ ଭକ୍ତି ପାଇବା ପାଇଁ ଚାହୁଁଛନ୍ତି ଯଦି ସେ ଭଗବାନ ପ୍ରାର୍ଥନା, ଭଗବାନ ହିଁ ସେ ଭକ୍ତି କୃପା କରିବେ, ଭଗବାନ ବହୁତ ସହଜରେ ମୁକ୍ତି ପ୍ରଦାନ କରିଦିଅନ୍ତି। କିନ୍ତୁ ଭକ୍ତି ସହଜରେ ଦିଅନ୍ତି ନାହିଁ। ଭକ୍ତି ତୁ ଭଗବତ ଭକ୍ତି ସଙ୍ଗେନ ପରିଯାୟତେ, ଭକ୍ତି ପ୍ରାପ୍ତ ହେବା ପାଇଁ ଆମେ ଭଗବାନଙ୍କର ଭକ୍ତଙ୍କର ସଙ୍ଗ ଲାଭ କଲେ ଭଗବାନ କୃପା କରି ଭକ୍ତି ପ୍ରଦାନ କରିବେ, ନହେଲେ ଭଗବାନ ଏତେ ସହଜରେ ଭକ୍ତି ଦିଅନ୍ତି ନାହିଁ। ବହୁତ ସହଜରେ ମୁକ୍ତି ପ୍ରଦାନ କରିଦିଅନ୍ତି ଯେ ମୁକ୍ତି ନେଇକି ଚାହ, କିନ୍ତୁ ଭକ୍ତି ଦିଅନ୍ତି ନାହିଁ। ତେଣୁ ଯେଉଁମାନେ ଭକ୍ତ ସେମାନେ କିଛି ଚାହାନ୍ତି ନାହିଁ। ମମ ଜନ୍ମନି ଜନ୍ମନି ଈଶ୍ୱରେ ଭବତା ଭକ୍ତି ରହିତି ବୁତୈ, ପ୍ରତି ଜନ୍ମରେ ସେମାନେ ମୁକ୍ତି ଚାହାନ୍ତି ନାହିଁ। ପ୍ରତି ଆମେ ଜନ୍ମ ନେଉ ପଛକେ, ଯେମିତି ଭକ୍ତି ଠାକୁର କହିଲେ କ'ଣ କ'ଣ ପଶୁପକ୍ଷୀ ହଏ ତାକି ସ୍ୱର୍ଗବାନୀ ରହେ, ତବ ଭକ୍ତି ରହୁ ଭକ୍ତି ବିନୋଦ ହୃଦୟ, ଭକ୍ତି ବିନୋଦ ଗୋଟେ ପ୍ରାର୍ଥନା କରିଛନ୍ତି ଭକ୍ତି ବିନୋଦ। ଆଜି ହେଉଛି ଶ୍ରୀ ଶ୍ରୀ ସୀତାରାମ ଲୋକ ହନୁମାନଜୀଉ କି, ଆଜି ହେଉଛନ୍ତି ସାରଙ୍ଗ ଠାକୁର ଆଉ ବଂଶୀଦାସ ବାବାଜୀ ମହାରାଜଙ୍କର ତିରୋଭାବ ତିଥି। ବଂଶୀଦାସ ବାବାଜୀ ଏଭଳି ଥିଲେ ଯେ ତାଙ୍କୁ କେହି ଡିଷ୍ଟର୍ବ କରିବେ ନାହିଁ ବୋଲି କହିକି କ'ଣ ସେ ସବୁ ଶୁକୁଆ ସବୁ ଶୁକଉଥିଲେ ଆଗରେ ସାମ୍ନାରେ, ତାଙ୍କ ଆଶ୍ରମ ସାମ୍ନାରେ ଇଏ କହିବେ ଇଏ ଗୋଟେ କ'ଣ ଇଏ ଜଣେ ଏଭଳି ବୈଷ୍ଣବ ଶୁକୁଆ କିଆ ବୈଷ୍ଣବ, ଏଭଳି ମଧ୍ୟ ବୈଷ୍ଣବ ଧାରାରେ ମଧ୍ୟ ରହିଛନ୍ତି ବହୁତ 13 ଅପସମ୍ପ୍ରଦାୟ ରହିଛି, ଚୈତନ୍ୟ ଚରିତ ମଧ୍ୟ ବର୍ଣ୍ଣନା କରାଯାଇଛି। ତେଣୁ ମାଗୁର ମାଛର ଝୋଲ ଗୋଟା ହରିଆ ହରିଆ ଭୋଲ ବୋଲି ରହିଛି କଥା, ଏଭଳି ସବୁ ଅପସମ୍ପ୍ରଦାୟ ରହିଛି। କିନ୍ତୁ ବଂଶୀଦାସ ବାବାଜୀ ମହାରାଜ ସିଏ ଅନ୍ୟ ଲୋକମାନେ ସବୁ ଡିଷ୍ଟର୍ବ କରିବେ, ତେଣୁ ସେ ଚାହାନ୍ତି ନାହିଁ କି ଆସି ତାଙ୍କୁ ଡିଷ୍ଟର୍ବ କରୁ, ସେଥିପାଇଁ ସେ ତା ସାମ୍ନାରେ ସବୁ ଶୁଖୁଆ ସବୁ ରଖିଦେଇଥିବେ, ସବୁ ଆସି ପଳେଇଯିବେ, ହେ ଇଏ ଏଭଳିଆ ଇଏ ପ୍ରକୃତ ବୈଷ୍ଣବ ନୁହଁ, ଆମେ ଜାଣିପାରିବା ନାହିଁ। ବୈଷ୍ଣବର କ୍ରିୟା ମୃଦ୍ଧା ବିଜ୍ଞାନ ବୁଝ, ଆଜି ବଂଶୀଦାସ ବାବାଜୀଙ୍କର କୃପାରୁ ଆଜି ତାଙ୍କ କଥା ମନେ ପଡ଼ିଲେ, ଭକ୍ତିବିନୋଦ ଠାକୁରଙ୍କର କଥାରୁ ଆସି ପଡ଼ିଲା। ଏଭଳି ଭାବରେ ଭକ୍ତମାନେ ସବୁ ରହିଛନ୍ତି, ଭାଗବତ କହିଲେ ଭକ୍ତମାନଙ୍କ ବିଷୟରେ କୁହାଯାଇଛି, ମାନେ ଭକ୍ତ ରହିଛନ୍ତି। ତେଣୁ ଏ ଭକ୍ତମାନଙ୍କ ଚରିତ୍ର ଶ୍ରବଣ କଲେ ଆମେ ଭଗବାନଙ୍କୁ ସିଧାସଳଖ ଭଜନ କରିପାରିବା ନାହିଁ। ଭକ୍ତମାନେ କେମିତି ଭଗବାନ ଭଜନ କରୁଛନ୍ତି ଏ ଶୁଣିବା, ଲକ୍ଷ୍ମୀଦେବୀ ମଧ୍ୟ ଜଣେ ସେଭଳି ଭାବରେ ଜଣେ ଭକ୍ତ, ଅର୍ଜୁନ ମଧ୍ୟ ଜଣେ ଭକ୍ତ। ଆଙ୍କର ଜୀବନ ଶୈଳୀକୁ ଯଦି ଆମେ ଦେଖିବା ପର୍ଯ୍ୟାଲୋଚନା କରିବା, ତାହେଲେ ଆମେ ଭଗବାନ ଭକ୍ତି ଆଚରଣ କରିବା, ଭଗବାନ ଆମକୁ ସ୍ୱୀକାର କରିବେ। ଆଦି ପୁରାଣରେ ଭଗବାନ କହୁଛନ୍ତି, ଯେଉଁମାନେ କହନ୍ତି ମୁଁ ପ୍ରଭୁ ଆପଣଙ୍କର ଭକ୍ତ, ଭଗବାନ କହନ୍ତି ସିଏ ମୋର ଭକ୍ତ ନୁହନ୍ତି, ନ ଆମେ ଭକ୍ତ ଜନାପ୍ରାଥ ଯେ ଭକ୍ତ ଜନା, ଯିଏ ଯିଏ ମୋର ଭକ୍ତ ବୋଲି କହୁଛନ୍ତି ସେମାନେ ମୋର ଭକ୍ତ ନୁହନ୍ତି। ତାହେଲେ କେଉଁମାନେ ଭକ୍ତ? ମଦ୍ ଭକ୍ତାନାମ ଯିଏ ଭକ୍ତ ସିଏ ସେ ମୋର ପ୍ରକୃତ ଭକ୍ତ। ଆମେ ସିଧାସଳଖ ଭଗବାନଙ୍କର ଭକ୍ତି କରିବା ସେବା କରିବା ଏଇଟା ଭଗବାନ ଗ୍ରହଣ କରିବେ ନାହିଁ, ସିଧାସଳଖ ଗଲେ ମଧ୍ୟ ଭଗବାନ ଗ୍ରହଣ କରିବେ ନାହିଁ। ତେଣୁ ଆମେ କୁହାଯାଇଛି କ'ଣ ନା ଦାସ ଦାସାନୁ ଦାସ, ଦାସ ପରେ ଦାସଙ୍କର ଦାସ, ଆମେ ସିଧାସଳଖ ଦାସ ହେଇ ଭଗବାନ ଭଜନ କରିବା ନା ଭଗବାନ ଗ୍ରହଣ କରିବେ ନାହିଁ। ଏଇଟା ଆଦି ପୁରାଣରେ ଭଗବାନ ନିଜେ କହୁଛନ୍ତି ଅର୍ଜୁନକୁ, କେତେ ପୁରାଣ ରହିଛି କେତେ କ'ଣ ରହିଛି। ତେଣୁ ଏଇଭଳି ଭାବରେ ସେ ଭଗବାନ ମୁକୁନ୍ଦ ସେ ନାଥ ଜଗନ୍ନାଥ ସିଏ ମୋତେ ଆଶ୍ରୟ ପ୍ରଦାନ କରନ୍ତୁ ପ୍ରାର୍ଥନା କରୁଛନ୍ତି, ଅର୍ଜୁନକୁ ଭୁଲି ଯାଇଛନ୍ତି ଅର୍ଜୁନ ରହିଛନ୍ତି ବୋଲି ପ୍ରାର୍ଥନା କରୁଛନ୍ତି। ଏ ଭାବର କଥା କାଳିନ୍ଦୀଙ୍କର ଏ ଭାବ ସବୁ ରହିଛି, କିନ୍ତୁ ଆମେ ଏ ଭାବରେ ବସିବର୍ତ୍ତୀ ହେଇଗଲେ ହେବ ନାହିଁ, କାରଣ ଆମ ସମୟ ଘଣ୍ଟା ବାଜିଯିବ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ଶ୍ରୀଧର ସ୍ୱାମୀ କହୁଛନ୍ତି, ଅୟଂ ମା କାମୟେତ୍ ଇତି ଆଶଙ୍କା ହେ ମା ହ, ଏଇଠି ଶ୍ରୀଧର ସ୍ୱାମୀ ଏଇଟା କହିଛନ୍ତି, ତମେ ମୋତେ ବିବାହ କରିବା ପାଇଁ ଚାହୁଁ ନା, ମୁଁ ବିଷ୍ଣୁକୁ ବିବାହ କରିବା ପାଇଁ ଚାହୁଁଛି, ଏଇ ଆଶଙ୍କାରେ ଶ୍ରୀଧର ସ୍ୱାମୀ ଏଇଟା କହୁଛନ୍ତି। ତେଣୁ ଏଇ ଶ୍ଳୋକଟି କହୁଛନ୍ତି, ଇତି ଆଶଙ୍କା ହେ ମା ହ। ସନାତନ ଗୋସ୍ୱାମୀ କହୁଛନ୍ତି, ଶ୍ରୀ ନିକେତନ କହିଲେ ପ୍ରେମ ଭରେଣ ସଦା ବକ୍ଷ୍ୟସି ଲକ୍ଷ୍ମୀ, ଏତେ ଭଗବାନ ଲଳନା ବୋଲି କୁହାଯାଇଛି, ଲକ୍ଷ୍ମୀଙ୍କର ଗୋଟେ ନାମ ହେଉଛି ଲଳନା, ଶ୍ରୀ ଲଳନା ଲଳନା ଲାଳ ଲାଳନ କରନ୍ତି, ଭଗବାନ ଲକ୍ଷ୍ମୀଦେବୀଙ୍କୁ ଏତେ ଭଲ ପାଆନ୍ତି ଲଳନା। ଏଠି ସନାତନ ଗୋସ୍ୱାମୀ କହିଲେ ଶ୍ରୀ ନିକେତନମ କାହିଁକିନା ପ୍ରେମ ଭରେଣ ସଦା ବକ୍ଷ୍ୟସି ଲକ୍ଷ୍ମୀ, ବକ୍ଷରେ ଲକ୍ଷ୍ମୀଙ୍କୁ ରଖିଛନ୍ତି, ଏତେ ପ୍ରେମ କରୁଛନ୍ତି ଲକ୍ଷ୍ମୀଦେବୀଙ୍କୁ। ଆମେ ଯେଭଳି ଭାବରେ ଭଗବାନ ପ୍ରେମ କରିବା, ଭଗବାନ ମଧ୍ୟ ସେଇଭଳି ଭାବରେ କରିବେ, ଏମିତି ନୁହଁ ଖାଲି ଆମେ ଭଗବାନ ପ୍ରେମ କରିବା ଭଗବାନ ଆମକୁ ଏଡ଼େଇ ଦେବେ, ତା ନୁହଁ, ଆମେ ଯେଉଁଭଳି ଭାବରେ ପ୍ରେମ କରିବା ଭଗବାନ ମଧ୍ୟ ସେଇଭଳି ଭାବରେ ପ୍ରେମ କରିବେ। ଲକ୍ଷ୍ମୀ ସବୁ ତ୍ୟାଗ କରିକି ଭଗବାନ ଶରଣ ଯାଇଛନ୍ତି, ଭଗବାନ ତାଙ୍କୁ ତ୍ୟାଗ କରିବେ, ଭଗବାନ ତାଙ୍କୁ ସେଇଭଳି ଭାବେ ପ୍ରେମ କରିବେ। वीर शब्द अर्थ से सनातन गोस्वामी कहते हे धर्मसुर इति अन्य कामां त्वां नैवेच्छसि भाव एक सनातन गोस्वामी मत कहते तुम्हें अन्य कामना किसी कर जाने पुरुष जाने स्त्री लोक देखे आकर्षित हो जब हाँ ये बोध कह के सौंदर्य रही किंतु अर्जुन सुर धर्म सुर सी जहाँ चाहूँ प्रथम कहीदे मुझे विष्णु को बहुत करेंगे प्रथम कहीदे तेणु अर्जुन मन में कौन कामना आसब ना कारण सी चाहते बहुत करवाई ये चाहिए बहुत करवाई धर्म सुर धर्मवीर ये धर्म धर्मनीति तेणु अन्य कामां त्वां नवेच्छसी तुम्हार अन्य कामना आसब ना जड़े पुरुष जड़े स्त्री को देखिले आकर्षित हो जाऊँ गति का कहते ये पंडित किंतु जो मैंने वीर जो मैंने से मैंने अन्य स्त्री को देखिले कौन भावे ना मातृवत मातृवत परदारेशु तेणु एक कथा से कह धर्म सुर धर्म वीर तुम्हें अधर्म वीर बहुत रही अधर्म वीर बहुत शक्ति थपे किंतु गोटे स्त्री देखने आकर्षित होने सब रही तेणु ननु यदि सनातन अर्जुन कहे सनातन गोस्वामी ये कह ननु असु सुदुर्लभ पाया बहुत दुर्लभ भक्ति कह सुदुर्लभ बोली कहुची भगवान से अलग प्रसंग रही कहे ननु असु सुदुर्लभ तब जब चिंता कर बहुत दुर्लभ से सुदुर्लभ खाली दुर्लभ नुह सुदुर्लभ तेणु से कहे स विष्णु तुष्यतु जदि दुर्लभ सुदुर्लभ कि तथापि से तुष्य मो उ सन्तुष्ट हूँ कृपा करतो कहीं सन्तुष्ट हे जतो भगवा जेहेतु सब ऐश्वर्य रही विशेष भाव कारुण्यादि अशेष गुणयुक्त बहुत करुणा रही बहुत करुणा रही जड़े जो चाहूँ से करुणा कर प्रधान निजी प्रदान करेंगे भगवान शब्दर अर्थ हो सनातन गोस्वामी कहते यहाँ कारुण्यादि अशेष गुणयुक्त अनेक गुण रही करुणा करेंगे आमर जो योग्यता ना भगवान प्राप्त भाव योग्यता ना कि भगवान करुणा करेंगे गोटे कथा अच्छी मन पड़ ठीक भाव दीननाथ दीन भगवान भगवान हो भक्त वत्सल जन भक्त चिंता करकृत भगवान हो भक्त वत्सल कि मोर तो भक्ति ना आमती मुझे पाइबी भगवान को तेणु से कहते भगवान हो दीननाथ दीन वत्सल भगवान जे भक्ति ना दिन दिन को मत से कृपा करेंगे आमर भक्ति ना कि भक्ति प्रदान करेंगे ये शब्द रही अशेष गुणयुक्त रही भगवान गुण कथ कौन कह भगवान अतएव मुकुंद तेणु अतएव मुकुंद कहार उद्देश्य हूँ कौन ना परमानंद दाता मुकुंद परमानंद प्रदान करेंगे मुकुंद परमानंद आम बहुत समय चाहूँ आनंद प्राप्त होगापी कि कौटे श्रेष्ठ आनंद प्राप्त हे से जानती ना से मैंने अन्य मानक आश्रय नहीं भावुं परमानंद प्राप्त हो किंतु से आनंद हूँ आद्य अंतवंत कौंतेय जो मैंने भगवान शरण जाऊना आद्य अंतवंत कौंतेय जो आनंद आदि अच्छी से आनंद अंत अच्छी एकमात्र भगवान शरण गले आनंदाम बुद्धिवर्धनम आनंद रूपक सगर बढ़ी बढ़ गज किंच पुणी मत कौन कहते अनाथ जनस्य अनाथ जो मैंने कई नहाँ कई आश्रय नहाँ अनाथ जन से संश्रय शरण ये कहगला ना अनाथ संश्रय जो मैंने अनाथ ये नाथ नहाँ जहाँ जो मैंने बहुत असहाय अवस्था अच्छा भगवान तक साइए सनाथ अनाथ संश्रय जन से संश्रय शरण संश्रय कह शरण प्रदान करें शरण शरण प्रदान करी सी तेणु सनातन गोस्वामी सनातन जे चाणक सनातन सनातन सनत कुमार तांकर मंत्र हूँ यहाँ कौन हरिशरण श्री हरिशरण हरिशरण श्री हरिशरण एक बात हरिकर मु शरण जाऊँगी ननु यदि अर्जुन कह ननु तस्मिन एव कुत ईदृश आग्रह हे देवी तांक कहीं तुम ये आग्रह रही आहरी बहुत व्यक्ति अच्छा सब अच्छा तथा से कहते कौन ना मुकुंद से कहते मुकुंद सब श्रेष्ठ आनंद प्रदान करेंगे ए କ'ଣ କ୍ରମ ସନ୍ଦର୍ଭରେ ଜୀବ ଗୋସ୍ୱାମୀ କହୁଛନ୍ତି, ସେ ବହୁତ ରହିଛି, ପର୍ପଟ ରହିଛି। ଏଠି କହୁଛନ୍ତି ଜୀବ ଗୋସ୍ୱାମୀ ଯେ ଯମୁନାୟଂ ଖଡ଼ୁ ଦ୍ୱିବିଧୟା, ଯମୁନା ଦୁଇ ଜଣ ଅଛନ୍ତି, ଦୁଇଟି ମୂର୍ତ୍ତି ତାଙ୍କର ରହିଛି। ବର୍ତ୍ତତେ ଭଗବତ ପ୍ରେୟସିତ୍ୱେନ ସାକ୍ଷାତ ରୂପତୟା, ଭଗବତ ପ୍ରେୟସ ରୂପରେ କାଳିନ୍ଦ ରୂପରେ ବର୍ତ୍ତମାନ ରହିଛନ୍ତି। ଆଉ ଗୋଟେ ହେଉଛନ୍ତି ସାଗର ପତ୍ନୀ ତୁଏନ ଆଭାସ ରୂପତୟା, ଏ ଯମୁନା ଯେଉଁ ନଦୀ ହେଉଛି, ଇଏ ହେଉଛି ସମୁଦ୍ରର ପତ୍ନୀ, ନଦୀକୁ ସମୁଦ୍ରର ପତ୍ନୀ ବୋଲି କୁହାଯାଏ। ତେଣୁ ସାଗର ପତ୍ନୀ ତୁଏନ ଆଭାସ ରୂପତୟା, ଇଏ ଯେଉଁ ମୂଳ ଲକ୍ଷ୍ମୀଙ୍କର ଛାୟା, ଛାୟା ଲକ୍ଷ୍ମୀ ବା ମୂଳ ଯମୁନାଙ୍କର ଛାୟା ଯମୁନା ହେଉଛି ଏଇଟା, ଯେଉଁଥିପାଇଁ କି ବଳରାମ ଆମେ ଆସିବୁ ଦଶମ ସ୍କନ୍ଧ 65 ଅଧ୍ୟାୟରେ ଶୁଣିବା, ବଳରାମଙ୍କୁ ଆହ୍ୱାନ କରିବେ ଯମୁନାଙ୍କୁ। ଯମୁନା କହିଲେ ଇଏ ସମୁଦ୍ରର ପତ୍ନୀ, ବଳରାମଙ୍କୁ ଯେତେବେଳେ ଆହ୍ୱାନ କରିବେ ସେତେବେଳେ ସେ ଶୁଣିବେ ନାହିଁ, ସେ କଥା ରହିଛି ଶୁଣିବେ ନାହିଁ। ତେଣୁ ଏସବୁ କଥା ଆମେ ଶ୍ରବଣ କରିବା, ତେଣୁ ଆମର କଥା ରହିଛି। ବହୁତ ଆବଶ୍ୟକ, ବହୁତ ଟିପା ଟିକା ଥିଲା, କିନ୍ତୁ ଆମେ ସମୟ ହୋଇଗଲା, ଆମେ କଥାକୁ ବିଶ୍ରାମ ଦେବା, ଆଉ 2 ମିନିଟ୍ କଥା ନାମ କୀର୍ତ୍ତନ କରିବା। ହରେ କୃଷ୍ଣ।